শ্রীমদ ভগবদ্গীতা ত্রয়োদশ অধ্যায় শ্লোক অষ্টম
জ্যোতিষামি তজ্জ্যোতি
জ্যোতিষামি তজ্জ্যোতি তমসা পরমোচ্যতে তমসা পরমোচ্যতে জ্ঞানঙ্গেয়ং জ্ঞানগম্যং জ্ঞানঙ্গেয়ং জ্ঞানগম্যং
জ্যোতিষা জ্যোতিষ্ক মানক মধ্যে অপি মধ্যম তৎ তাহা জ্যোতি আলোকর উৎপত্তি স্থল তমসহ অন্ধকারর পরম ঊর্ধ্বরে উচ্যতে কুযায় জ্ঞান জ্ঞান জ্ঞেয় যা জাণবাকু হব জ্ঞানগম্য জ্ঞান সাহায্যে প্রাপ্য হৃদি হৃদয়ে সর্বস্ব সমস্তর বিস্তৃত অবস্থিত শুভমঙ্গল শিশু ভক্তিবেদান স্বামী প্রপাত মহাপুর ইংরেজে শিশু গৌরব সম্মানের ওড়িয়ে সমস্ত জ্যোতিষ্ক মান মধ্যে সে হচ্ছেন আলোকর উৎপত্তি স্থল সে ভৌতিক অন্ধকারের বহু উদ্ধার অবস্থিত এবং অব্যক্ত অটন্তি সে জ্ঞান জ্ঞেয় এবং জ্ঞানগম্য অর্থাৎ জ্ঞানের চরম সীমা অটন্তি সে সমস্ত হৃদয়ের অবস্থিত ভারতের কুহাযাউছি যে সূর্য চন্দ্র নক্ষত্র আদি জ্যোতিষ্ক মানকর জ্যোতি বা আলোকর উদ্ভব স্থল হচ্ছেন পরমাত্মা পরমপুরুষ ভগবান বৈদিক সাহিত্যের আমি দেখিবা পাও যে চির জগতের সূর্য কিংবা চন্দ্রকর আবশ্যকতা না কারণ পরমেশ্বর জ্যোতি সেটা বিদ্যমান ভৌতিক জগতের ভগবান সে দিব্য জ্যোতি অর্থাৎ ব্রহ্মজ্যোতি মহাতত্ত্ব দ্বারা আচ্ছাদিত তেমন এই ভৌতিক জগতের আমি সূর্য চন্দ্র বিদ্যুত আদি আলোক নিমিত দরকার করু কিন্তু চির জগতের এইসব পদার্থর আবশ্যকতা না বৈদিক সাহিত্যের পরিষ্কার ভাবে কুযাই যে ভগবান উজ্জ্বল জ্যোতি যোগ প্রত্যেক পদার্থ আলোকিত অটে তেমন এটি সুস্পষ্ট হচ্ছে যে ভৌতিক জগতের তাঁকর অবস্থিতি না সে চির জগতের অবস্থিত যাকি বহু দূরে পরব্যমে অবস্থিত এ বৈদিক সাহিত্যের স্বীকৃত হয়েছি আদিত্য বর্ণন তমসহ পরস্পাত সে ঠিক সূর্যপরি সে চিরন্তন ভাবে উজ্জ্বল কিন্তু সে ভৌতিক জগতের অন্ধকারঠার বহু দূরে তাঁকর জ্ঞান হচ্ছে দ্বিতীয় জ্ঞান বৈদিক সাহিত্য কুযাই যে ব্রাহ্মণ হচ্ছেন পুঞ্জীভূত দিব্য জ্ঞান যে ব্যক্তি চিরজগত যাওয়া খুব আগ্রহী তা সমস্ত হৃদয়ে পরমাত্মা উপরে বিদ্যমান ভগবান জ্ঞান প্রদান করতে গোটে বৈদিক মন্ত্রী কুযাই তম হ দেব আত্মবুদ্ধি প্রকাশম মুমুষু বৈ শরণ অহম প্রপদ্ধে যদি ব্যক্তি মুক্তি চাহে তাহলে সে পরমাত্মা ভগবান শরণরে আসা উচিত জ্ঞানর শেষ সীমা সমগ্র বৈদিক সাহিত্য মধ্যে কুযাই তম এর বিদ্যা মুক্তি নিয়েছি অর্থাৎ কেবল আপনাকে জানিলে ব্যক্তি জন্মমুক্তি চক্রর রক্ষা পাইযিব পরম নিয়ন্তা হিসাবে সে প্রত্যেকর হৃদয় বিদ্যমান পরমেশ্বরের হাত গোড় চারিআড়ে বিস্তৃত কিন্তু একথা জীবাত্মা সম্বন্ধে কুয়াযাই পারিব না তেমন একথা স্বীকার করা হব যে দুই জন পুত্রের অনেক গোটিয়ে হচ্ছে জীবাত্মা এবং অন্যটি হচ্ছে পরমাত্মা জীবর হাত গোড় এক নির্দিষ্ট স্থানে বিস্তৃত କିନ୍ତୁ କୃଷ୍ଣଙ୍କର ହାତ ଗୋଡ଼ ଚାରିଆଡ଼େ ବିସ୍ତୃତ। ଏହା ସ୍ୱତଃସ୍ୱତର ଉପନିଷଦରେ ଶୁକ କହିଛି, ସର୍ବସ୍ୱ ପ୍ରଭୁ ଈଶାନ ସର୍ବସ୍ୱ ଶରଣ ଗୃହତ। ସେ ପରମେଶ୍ୱର ଭଗବାନ ପରମାତ୍ମା ହେଉଛନ୍ତି ପ୍ରଭୁ ଏବଂ ସମସ୍ତ ଜୀବଙ୍କର ମାଲିକ, ତେଣୁ ସେ ସମସ୍ତ ଜୀବଙ୍କର ଚରଣ କେନ୍ଦ୍ର ଅଟନ୍ତି। ତେଣୁ ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ ଯେ ପରମାତ୍ମା ଓ ଜୀବାତ୍ମା ବରାବର ଭିନ୍ନ। ତେଣୁ ଏ ଭଗବତା ତ୍ରୟୋଦଶ ଅଧ୍ୟାୟ, ତ୍ରୟୋଦଶ ଅଧ୍ୟାୟରୁ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏହି ଛଅଟି ଅଧ୍ୟାୟରେ ବିଶେଷ ଭାବରେ ଜ୍ଞାନ ବିଷୟରେ କୁହାଯିବ। ଏ ସମସ୍ତ ତ୍ରୟୋଦଶ ଅଧ୍ୟାୟରେ ଏରୁ ଆରମ୍ଭ ହେଉଛି ଜ୍ଞାନ। ତେଣୁ ଏଠି ଛଅଟି ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ, ଯାହାକି ଆମର ଏ ଭଗବତାରେ ନାହାନ୍ତି, କିନ୍ତୁ ଅନ୍ୟ ବିଭିନ୍ନ ଭଗବତ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟ କହିଛନ୍ତି ଯେ ପ୍ରକୃତି ପୁରୁଷଣ ଚାହିଁବ କ୍ଷେତ୍ର କ୍ଷେତ୍ରକମେବ ଚ ଏଦତ୍ ବେଦତ୍ ମିଛାମି ଜ୍ଞାନ ଜ୍ଞାନ ଚ କେଶ। ଏହି ଛଅଟି ବିଷୟରେ ଜାଣିବା ପାଇଁ ଅର୍ଜୁନ ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରକୃତି ପୁରୁଷ କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଏବଂ ଜ୍ଞାନ ଜ୍ଞାନ ଏହି ଛଅଟି ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଭଗବାନ ପ୍ରଥମେ କ୍ଷେତ୍ର ବିଷୟରେ କହିଲେ, ତାପରେ କ୍ଷେତ୍ରକ ବିଷୟରେ କହିଲେ, ତାପରେ ଜ୍ଞାନ ବିଷୟରେ କହିଲେ, ବର୍ତ୍ତମାନ ଜ୍ଞାନ ବିଷୟରେ କହୁଛନ୍ତି, ତାପରେ ପ୍ରକୃତି ଏବଂ ପୁରୁଷ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଜ୍ଞାନ ବିଷୟରେ ଯଦି ଭଗବାନ କହୁଛନ୍ତି, ପାଞ୍ଚଟି ଶ୍ଳୋକରେ ଭଗବାନ ତାର ଜ୍ଞାନର ଜ୍ଞାନ ଅର୍ଥ ଯାହାକୁ ଜାଣିବା, ଜ୍ଞାନ କାହାକୁ ଜ୍ଞାନ ମାଧ୍ୟମରେ କାହାକୁ ଜାଣିବା ସେ କିଏ ଜ୍ଞାନ କହୁଛନ୍ତି। ଜ୍ଞାନ ଜ୍ଞାନ ଯାକ ପ୍ରଖ୍ୟାଣୀ ଯଜ୍ଞଟା ଅମୃତ ମସ୍ମିତେ, ଯେଉଁ ଜ୍ଞାନ ବା ଯାହା ଯେଉଁ ତତ୍ତ୍ୱ ସେ ଜାଣିଲେ ଜଣେ ଅମୃତ ଆସ୍ୱାଦନ କରିବେ ବା ଏ ମୃତ୍ୟୁରୁ ଉର୍ଦ୍ଧକୁ ଯାଇପାରିବେ, ମୃତ୍ୟୁରୁ ତରିଯିବେ, ମୃତ୍ୟୁରୁ ତରିଯିବେ। ନ ସତ୍ ନ ଅସତ୍ ଉଚ୍ଚତେ ଜ୍ଞାନ ଯତ୍ ପ୍ରଖ୍ୟାଣି ଯଜ୍ଞତା ଅମୃତ ମସ୍ମିତେ ଅନାଦି ନ ପରମ ବ୍ରହ୍ମ ନ ସତ୍ ନ ଅସତ୍ ଉଚ୍ଚତେ। ସେ ଜ୍ଞାନ ବିଷୟରେ ହେଉଛନ୍ତି ସେ ହେଉଛନ୍ତି ଅନାଦି ଏବଂ ପରମ ବ୍ରହ୍ମ, ସେ ହେଉଛନ୍ତି ପରମାତ୍ମା ରୂପରେ ରହିଛନ୍ତି, ପରମ ବ୍ରହ୍ମ ରୂପରେ ରହିଛନ୍ତି ଏବଂ ତାଙ୍କର କାର୍ଯ୍ୟ ବା କାରଣ ବ୍ୟକ୍ତ ଏବଂ ଅବ୍ୟକ୍ତ ଆର ଉର୍ଦ୍ଧରେ ସେ ନ ସତତ୍ ନ ଅସତ୍ ଉଚ୍ଚତେ। ସେ ଜ୍ଞାନ ବିଷୟରେ ଭଗବାନ କହୁଛନ୍ତି କ'ଣ ନା ସର୍ବତଃ କ'ଣ ପାରନ୍ ତତ୍ ସର୍ବତୋ ଶ୍ରମୁତମ ସର୍ବତ୍ର ସୂତିମୂଲକେ ସର୍ବମା ମୃତ୍ୟୁ। ତାଙ୍କର ପ୍ରପାତ ମହାରାଜ ଭଗବତ କହୁଛନ୍ତି ଯେ ଜ୍ଞାନ ଯେ ଭଗବାନ ପରମାତ୍ମା, ପରମାତ୍ମା ତାଙ୍କର ସବୁଠାରେ ହାତ ରହିଛି, ହସ୍ତ ରହିଛି, ସବୁଠାରେ ହସ୍ତ ସର୍ବତଃ ପାଣି ପାଣି କହିଲେ ହାତ ପାଦ ହାତ ରହିଛି ସର୍ବତଃ ପାଣି ପାଦ ସର୍ବତୋକ୍ଷି ଶ୍ରମୁଖ ଆଖି ଚକ୍ଷୁ ରହିଛି ଚିର ରହିଛି ମୁଖ ରହିଛି ସବୁଠାରେ ଭଗବାନଙ୍କର ବିସ୍ତୃତ ହୋଇକି ରହିଛି। ସେତେବେଳେ ଆମର ଜଗନ୍ନାଥଙ୍କ ପତ୍ନୀ ଯିବେ ପୁରୀ ପାଠରେ ପଡ଼ିବ ଦଶା ଗୌରୀଙ୍କର ଗ୍ରାମ ଦଶା ଗୌରୀ ଯେତେବେଳେ ଗୋଟେ ଦେଇଥିଲେ ନଡ଼ିଆ ତାଙ୍କର ଗ୍ରାମର ବ୍ରାହ୍ମଣ ଜାତି ପଠେଇଥିଲେ, କହିଥିଲେ ତମେ ଆପଣ ସେ ଯେଉଁ ନଡ଼ିଆଟାକୁ ଅନ୍ୟମାନେ ଦେଉଛନ୍ତି ସେମିତି ରହିଲେ ଆପଣ ସିଧାସଳଖ ଭଗବାନଙ୍କୁ ପଢ଼େଇବେ ଏବଂ କହିବେ ଦାସିଆ ଘର ଦେଇଛି, ଏଟା ଯଦି ସେ ଗ୍ରହଣ କରିବେ ତାହେଲେ ଦେବେ ନହେଲେ ଘୁଣି ଆସିବେ। ତେଣୁ ସିଏ ଯେତେବେଳେ ନେଇକି ସେଇଟା ସେଇ ଅନୁସାରେ ଯେତେବେଳେ ଦେଖାଉଛନ୍ତି ଗୋଟେ ଅଦ୍ଭୁତ ହସ୍ତ ଗୋଟେ ଆସିକି ସାଙ୍ଗେ ସାଙ୍ଗେ ସେ ନଡ଼ିଆକୁ ନେଇ ପଚାରିବେ ଭଗବାନଙ୍କ ସର୍ବତଃ ପାଣି ପାଳନ ଉପନିଷଦ ବର୍ଣ୍ଣନା କରାଯାଇଛି କହିଛନ୍ତି ନା ତଥା ସେ ଯେଉଁ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ତାଙ୍କର ତାଙ୍କର ହାତ ନାହିଁ କିନ୍ତୁ ସେ ସବୁ ଗ୍ରହଣ କରିପାରନ୍ତି ସେ ସବୁଠି ଅଛନ୍ତି ସତାସତର ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଅପାଣ ପାଦ ଯବନ ଗ୍ରହିତା ପଶ୍ୟତି ଅଚକ୍ଷୁ ସ ସ୍ମୃତି ଅପର୍ଣ୍ଣ ସବେତି ବେଦ୍ୟମ ନ ତ ତସ୍ୟାସ୍ତି ବେଦା ତମାହୁ ଅଗ୍ରମ ପୁରୁଷ ମହାତ୍ମା। ଏ ଭଗବାନର ଜୀବ ଭିତରେ ତପାତ ଏଥିରେ ହେଉଛି, ଜୀବ ଭଗବାନର ଅଂଶ କିନ୍ତୁ ତଥାପି ଭଗବାନ ଆଉ ଭଗବାନ ସହିତ ସେ ସମାନ ହୋଇପାରିବେନି, ଗୁଣାତ୍ମକ ଭାବରେ ସମାନ ହୋଇପାରନ୍ତି କିନ୍ତୁ ପରିମାଣାତ୍ମକ ଭାବରେ ସେ ସମାନ କେବେ ହୋଇପାରିବେ ଏବଂ ଭଗବାନ ଏବଂ ଜୀବ ଭିତରେ କେତେଟା ସମାନତା ରହିଛି, ଏକା ଜିନିଷ ରହିଛି, କିନ୍ତୁ କେତେଟା ଭିନ୍ନତା ରହିଛି। ସେ ଭିନ୍ନତାଟା କ'ଣ? ଉପନିଷଦରେ ବର୍ଣ୍ଣନା କରାଯାଇଛି, ଆମର ଅନ୍ୟ ସ୍ଥାନ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ସିଏ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ। ନିତ୍ୟ ନିତ୍ୟାନାମ ଚେତନ ସ୍ଥିତନାମ, ଆମେ ଚେତନଶୀଳ ଏବଂ ସେ ମଧ୍ୟ ଚେତନଶୀଳ, କିନ୍ତୁ ଆମେ ହେଉଛେ ବହୁବଚନ ଚେତନାନାମ, ବହୁବଚନ ବର୍ଣ୍ଣନା କରାଯାଇଛି। ଚେତନଶୀଳ ମାନେ ଭଗବାନ ହେଉଛନ୍ତି ଏକ ବଚନ କୁହାଯାଉଛି, ନିତ୍ୟ ସେ ହେଉଛନ୍ତି ଏକ ବଚନ, ଏ ଭଗବାନ ହେଉଛନ୍ତି ଏକ, କିନ୍ତୁ ଜୀବ ହେଉଛନ୍ତି ଅନେକ ନିତ୍ୟାନାମ। ଜୀବ ଯଦିଓ ନିତ୍ୟ, ଆମକୁ ହେଲା ଅନାଦି, ତାଙ୍କର ଆଦି ନାହିଁ। ଭଗବାନ ଯେମିତି ଆମେ ଆଦି ନାହିଁ, ଆମର ସେଇଭଳିଆରେ ଆଦି ନାହିଁ, ଆମେ ନିତ୍ୟ। କିନ୍ତୁ ଆମେ ହେଉଛେ ବହୁବଚନ କୁହାଯାଉ ନିତ୍ୟ ନିତ୍ୟାନା ଚେତନ ଚେତନା, ସିଏ ହେଉଛନ୍ତି ଚେତନଶୀଳ ଏବଂ ଆମେମାନେ ମଧ୍ୟ ଚେତନଶୀଳ। ତେଣୁ ଏହି ଦୁଇଟି ଦୃଷ୍ଟିରୁ ଆମେ ଯଦି ଦେଖିବା ଭଗବାନ ଓ ଜୀବ ଭିତରେ କୌଣସି ତଫାତ ନାହିଁ। ଭଗବାନ ଥିଲା ଜୀବ ସେ, ଭଗବାନ ନିତ୍ୟ ଆମେ ବି ନିତ୍ୟ, ଭଗବାନ ଚେତନଶୀଳ ଆମେ ବି ଚେତନଶୀଳ। ତାର ପ୍ରଶ୍ନ ଉତ୍ତର କୌଣସି ଭେଦ ନାହିଁ ଭଗବାନଙ୍କୁ ଆମ ଭିତରେ, ନା ଭେଦ ଅଛି। କ'ଣ ସେ ଭେଦଟା? ନା ଏକ ବହୁ ନା ଯୋଉ ବିଧତା ଅତି କାମ, ଭଗବାନ ଏକ କିନ୍ତୁ ଜୀବ ହେଉଛନ୍ତି ଅନେକ, ଏବଂ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ଯାହାର ଯାହା କାମନା ଅଛି ଭଗବାନ ହିଁ ପୂରଣ କର। ଆମେ ଯେତେ ଯାହା ଚେଷ୍ଟା କରିବା ଯେ ଆମେ ଆମର କାମନାକୁ ପୂରଣ କରିପାରିବାନି। ତେଣୁ ଇଂରାଜୀରେ ପ୍ରଭାବ ଅଛି, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍, ମ୍ୟାନ୍ ଆମେ ଇଚ୍ଛା କରିପାରିବା କିନ୍ତୁ ଭଗବାନ ଯଦି ସାଂକ୍ସନ୍ ନ ମିଳିବ, ଭଗବାନ ଯଦି ଅନୁମତି ନ ଦେବେ, ତାହେଲେ ସେ ଇଚ୍ଛାଟି ପୂର୍ଣ୍ଣ ହୋଇପାରିବନି। ଏକ ବହୁନା ଯେଉଁ ବିଧାତି କାମ, ଭଗବାନ ସୁଧେ କିନ୍ତୁ ସେ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସବୁ ଭଗବାନ ପୂରଣ। ତେଣୁ ଏସବୁ ବିଭିନ୍ନ ଉପରିଷଦ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ସତର ସତର ଉପରିଷଦ ବର୍ଣ୍ଣନା କରାଯାଉଛି ଯେ ଅପାଣ ପାଦ, ଭଗବାନଙ୍କର ପାଣି ନାହିଁ ବା ହାତ ନାହିଁ, କିନ୍ତୁ ଯବନ ସବୁକିଛି ଗ୍ରହିତା ସବୁକିଛି ଗ୍ରହଣ କରିପାରିବେ। ପାଦ ନାହିଁ କିନ୍ତୁ ଯବନ ଖୁବ୍ ସ୍ପିଡ଼ରେ ଖୁବ୍ ଦ୍ରୁତଗତିରେ ସେ ଯାଇପାରିବେ। ପଶ୍ୟନ୍ତି ଅଚକ୍ଷୁ, ଭଗବାନଙ୍କ ଚକ୍ଷୁ ନାହିଁ କିନ୍ତୁ ସେ ଦେଖିପାରିବେ। ଶୁଣନ୍ତି ଅକର୍ଣ୍ଣ, ତାଙ୍କର କର୍ଣ୍ଣ ନାହିଁ କିନ୍ତୁ ସେ ଶୁଣିପାରିବେ। ଆର ଅର୍ଥ କ'ଣ ନା ଭଗବାନଙ୍କର ଯେଉଁ ପାଣି ବା ପାଦ ବା ଚକ୍ଷୁ ବା କର୍ଣ୍ଣ, ଏସବୁ ଆମର ପାଣି ପାଦ ଚକ୍ଷୁ କର୍ଣ୍ଣ ଭଳି ନୁହଁ, ସେଇଥିପାଇଁ ଏଇଟାକୁ ମନା କରାଯାଇଛି ତାଙ୍କର ଏସବୁ ପାଣି। ସେଇଟାକୁ ଲୋକମାନେ ବୁଝିପାରନ୍ତିନି ଯେଉଁମାନେ ଯେଉଁମାନେ ବ୍ରହ୍ମବାଦୀ ବା ନିର୍ବିଶେଷବାଦୀ। ଆମ ଉପର ମହାରାଜଙ୍କୁ କହିଛି, ନମୋ ବିଷ୍ଣୁବାଦାୟ କୃଷ୍ଣ ଚେଷ୍ଟାୟ ଭୂତଳେ ଶ୍ରୀମଦେ ଭକ୍ତିବେଦାନ୍ତ ସ୍ୱାମୀ ଉଜୁନାମନେ ନମସ୍ତେ ସାରସ୍ୱତୀ ଦେବେ ଗୌରବାଣୀ ପ୍ରଚାରଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶକାର। ଏ ତିନୋଟି ଜିନିଷକୁ ସେ ତାଙ୍କୁ ଉଦ୍ଧାର କରିଛନ୍ତି, ନିର୍ବିଶେଷବାଦୀ ପାଶ୍ଚାତ୍ୟ ଦେଶମାନଙ୍କୁ ଏବଂ ଶୂନ୍ୟବାଦୀ ଯେଉଁମାନେ ଅଛନ୍ତି। ଶୂନ୍ୟବାଦୀ କେଉଁମାନେ ନା ବୌଦ୍ଧ, ବୁଦ୍ଧ ଯିଏ ସେ କହୁଛନ୍ତି ଭଗବାନ କେହି ନାହାନ୍ତି, ନିର୍ବାଣ ତାଙ୍କର ଫିଲୋସଫି ହେଉଛି ବା ତାଙ୍କର ଦର୍ଶନ ହେଉଛି ନିର୍ବାଣ ଶୂନ୍ୟ। ଏବଂ ନିର୍ବିଶେଷ କେଉଁମାନଙ୍କର ନା ଯେଉଁମାନେ ବ୍ରହ୍ମ ବ୍ରହ୍ମ ଆରାଧନା କରନ୍ତି ସେମାନେ କହନ୍ତି ଭଗବାନଙ୍କର କୌଣସି ରୂପ ନାହିଁ। ଆପଣ ଦେଖିବେ ଯେଉଁ ବିଭିନ୍ନ ଧର୍ମ ସମ୍ପ୍ରଦାୟ ରହିଛି, ମୁସଲିମ ମାନଙ୍କର ଦେଖନ୍ତୁ ବା ଖ୍ରୀଷ୍ଟିଆନ ମାନଙ୍କର ଦେଖନ୍ତୁ, ଏମାନଙ୍କର ଯେଉଁ ଚର୍ଚ୍ଚ ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚ ଯାଆନ୍ତୁ ବା ମୁସଲିମ ମାନଙ୍କର ମସଜିଦ ଯାଆନ୍ତୁ, ସେଥିରେ କୌଣସି ରୂପ ଦେଖିପାରିବେ ନା, କାହିଁକି ନା ସେମାନେ ନିର୍ବିଶେଷ, ତାଙ୍କର କୌଣସି ବିଶେଷତା ବା ତାଙ୍କର କୌଣସି ରୂପ ନାହିଁ, ଏମାନେ ନିର୍ବିଶେଷବାଦ ବୋଲି କୁହାଯାଉଛି। ଏବଂ ଶୂନ୍ୟବାଦ ହେଉଛନ୍ତି ସବୁ ଜିନିଷ ଅନ୍ତିମରେ ଜିରୋ ହୋଇଯିବ, ନିର୍ବାଣ ବୁଦ୍ଧ ଧର୍ମ ସେଇଟା। ତେଣୁ ଏଇସବୁ ଏବଂ ପାଶ୍ଚାତ୍ୟ ଦେଶର ଲୋକମାନେ ଯେଉଁମାନେ ଭଗବାନଙ୍କ ବିଷୟରେ ଜ୍ଞାନ ବିଷୟର ପ୍ରାପ୍ତ ହୋଇନଥିଲେ, ଏ ତିନି ଜଣକୁ ପ୍ରଭୁବାଦର ତାରିଣୀ ତାକୁ ତାରଣ କରିଛନ୍ତି, ଉଦ୍ଧାର କରିଛନ୍ତି। ତେଣୁ ଏଇ ଯେଉଁ ନିର୍ବିଶେଷବାଦୀମାନଙ୍କର ଏଇ ଉଦାହରଣଟାକୁ ନିଅନ୍ତି ଯେ ତାଙ୍କର ତ ପାଣି ନାହିଁ କୁହାଯାଉଛି, ଶାସ୍ତ୍ରରେ କୁହାଯାଉ ପାଣି ପାଦ ଜୀବନ ରହିଲା, ତାଙ୍କର ହସ୍ତ ନାହିଁ କି ତାଙ୍କ ପାଦ ନାହିଁ, ଏବଂ ଅଚକ୍ଷୁ ତାଙ୍କ ଚକ୍ଷୁ ନାହିଁ, ତାଙ୍କର କର୍ଣ୍ଣ ମଧ୍ୟ ନାହିଁ। କିନ୍ତୁ ତାର ଅର୍ଥ ହେଉଛି କ'ଣ ନା ତାଙ୍କର ଯେଉଁ ସବୁ ଅଛି, ଏସବୁ ପାଣି ପାଦ ହସ୍ତ ଚକ୍ଷୁ କର୍ଣ୍ଣ ଏସବୁ ଯେଉଁ ଅଛି ସେ ଆମ ଭଳିଆ ନୁହଁ। ଆମର ଯେଉଁ ସବୁ ଶରୀର ଗୋଡ଼ ହାତ ସବୁ ରହିଛି, ଇଏ ହେଉଛି ବହୁତ ଜୀବ,
ଭଗବାନ ଯେଉଁ ରହିଛି ସେ ହେଉଛି ଦିବ୍ୟ ଚିତ୍ ଚିତ୍ ଜିନିଷ ସଚ୍ଚିଦାନନ୍ଦମୟ ଶରୀର ସଚ୍ଚିଦାନନ୍ଦ ଏ ହେଉଛି ଦିବ୍ୟ ଭଗବାନଙ୍କର ସବୁ ଶରୀର ଆଉ ଭଗବାନ ସବୁକିଛି ହେଉଛି ଦିବ୍ୟ ଜନ୍ମ କର୍ମାଚରଣ ଦିବ୍ୟ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱାଦୟଙ୍କ ଜନ୍ମ ମାଟି ମହାନ୍ତି ଭଗବାନଙ୍କର ଜନ୍ମ କର୍ମ ଏସବୁ ଆମ ଭଳି ନୁହଁ ଏସବୁ ଦିବ୍ୟ ଏଟାକୁ ସେହି ଅନୁସାରେ ଆମେ ଉପଯୁକ୍ତ ଗୁରୁ ପରମ୍ପରାରେ ଆସିଲେ ଆମେ ସେଟା ବୁଝିପାରିବା ତେଣୁ ଏ ସଦସ୍ୟ କୁହାଯାଉଛି ଯଦିଓ ତାଙ୍କର ପାଣି ନାହିଁ ବା ହସ୍ତ ନାହିଁ କିନ୍ତୁ ସେ ସବୁକିଛି ଗ୍ରହଣ କରିପାରନ୍ତି ତାଙ୍କର ପାଦ ନଥିଲେ ମଧ୍ୟ ସେ ଖୁବ୍ ଦ୍ରୁତ ଗତିରେ ଯାଇପାରନ୍ତି ଧାଇଁପାରନ୍ତି ଏବଂ ପଶ୍ୟତି ଆଉ ଚକ୍ଷୁ ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ସବୁକିଛି ଦେଖିପାରନ୍ତି ଚକ୍ଷୁ ନଥିଲା ଅର୍ଥ ହେଉଛି ଏ ଭୌତିକ ଚକ୍ଷୁ ତାଙ୍କର ନାହିଁ ଆମର ଏଇ ଚକ୍ଷୁରେ ଆମେ କ'ଣ ଦେଖିବା ଲିମିଟେଡ୍ ଜିନିଷ ଦେଖିବା ଏ ଲାଇଟ୍ ଥିବାରୁ ଆମେ ସବୁ ଦେଖିପାରୁଛୁ ଯଦି ଲାଇଟ୍ ଚାଲିଥିବ ଆମେ ଦେଖିପାରିବା ଆମ ଚକ୍ଷୁ ଥିଲେ ମଧ୍ୟ ଆମେ ଦେଖିପାରିବାନି ଏବଂ ଚକ୍ଷୁ ଥିଲେ ମଧ୍ୟ ଲାଇଟ୍ ଥିଲେ ମଧ୍ୟ ଯଦି ଚକ୍ଷୁରେ ପରଳ ପଡ଼ିଯିବ କ'ଣ ତାକୁ କ୍ୟାଟରାକ୍ଟ ଯେଉଁଟା କହୁଛି ପରଳ ଯଦି ପଡ଼ିଯିବ ତାହେଲେ ଦେଖିପାରିବେନି ସେ ତେଣୁ ଇଏ ହେଉଛି ଆମର ଭୌତିକ ଚକ୍ଷୁ କିନ୍ତୁ ଭଗବାନଙ୍କ ଚକ୍ଷୁ ସେଭଳି ନୁହଁ ଯେତେବେଳେ ଅର୍ଜୁନ ଯେତେବେଳେ କହୁଛନ୍ତି ଭଗବାନଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ଭଗବାନଙ୍କର ଯେଉଁ ରୂପ ସବୁ ରହିଛି ଭଗବତୀ ଦଶ ମଧ୍ୟରେ ଭଗବାନ ତାଙ୍କର ଯେଉଁ ବିଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି ଭଗବାନ ତାଙ୍କ ବିଭୂତି ବିଷୟରେ ଯେତେବେଳେ ଦଶ ମଧ୍ୟରେ ବର୍ଣ୍ଣନା କଲେ ଅର୍ଜୁନ ଏକାଦଶ ଅଧ୍ୟାୟରେ ଭଗବାନଙ୍କ ସେଇ ବିଭୂତିକୁ ଦର୍ଶନ କରିବା ପାଇଁ ଚାହିଁଲେ ତେଣୁ ସେ ପ୍ରାର୍ଥନା କଲେ ଯେ ମନ୍ୟା ସେ ସକ୍ଷମ ମୟା ଅବଶ୍ୟ ପ୍ରଭୁ ଯୋଗେଶ୍ୱର ତତ୍ମହତ୍ୱାନ ଦର୍ଶନ ମହାତ୍ମା ମହାତ୍ମା ମଧ୍ୟ ଆପଣ ଯଦି ଚାହୁଁଛନ୍ତି ଯେ ମୁଁ ଆପଣଙ୍କର ସେଇ ଯେଉଁ ବିଭୂତି ସେ ଯେଉଁ ରୂପ ତା ବିଶ୍ୱରୂପକୁ ଦେଖିବା ପାଇଁ ଯୋଗ୍ୟ ତାହେଲେ କୃପା ବି ମଧ୍ୟ ଦେଖାନ୍ତି ଭଗବାନ କହିଲେ ତମେ ଏଇ ଚକ୍ଷୁ ଦେଖିପାରିବ ନ ତୁ ସତ୍ୟ ସଦାଷ୍ଟ ମନେ ନେଇବ ସୋ ଚକ୍ଷୁ ସାର ଦିବ୍ୟ ଦଦାମିତି ଚକ୍ଷୁ ଉପସମେ ଯୋଗମେଶ୍ୱର ଏଇ ଚକ୍ଷୁରେ ତମେ ଦେଖିପାରିବନି ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବ ତେଣୁ ଭଗବାନଙ୍କ ଚକ୍ଷୁ ହେଉଛି ଦିବ୍ୟ ଚକ୍ଷୁ ଆମେ ଭଗବତ ଗୀତା ଯେଉଁ ଆମେ ଶ୍ରବଣ କରୁଛେ କେମିତି ଶ୍ରବଣ କରୁଛେ ବା ଆମେ ଯେଉଁ ପ୍ରାପ୍ତ ହେଇଛେ କେମିତି ପ୍ରାପ୍ତ ହେଇଛେ ସଞ୍ଜୟ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇଥିଲେ ଅନ୍ତିମରେ ସେଟା କୁହାଯିବ ସଞ୍ଜୟ କହିବେ ଦୂତରାଷ୍ଟ୍ର ବ୍ୟାସ ପ୍ରସାଦାସ ଦବା ଏଇଟା ଗୁହ୍ୟମ ଅହମ୍ ପରମ ଯୋଗମ ଯୋଗେଶ୍ୱରା କୃଷ୍ଣ ସାକ୍ଷାତ କଥା ଏଠି ସଞ୍ଜୟ କହୁଛନ୍ତି ଦୂତରାଷ୍ଟ୍ରଙ୍କୁ ହସ୍ତିନାପୁରରେ କହୁଛନ୍ତି ଆପଣ ବର୍ତ୍ତମାନ ଗଲେ ପୁରୁଣା ଦିଲ୍ଲୀରେ ଅଛି ସେ ଜାଗା ରହିଛି କ'ଣ ତ କହୁଛନ୍ତି ଫୋର୍ଟ ନା କ'ଣ ତ କହୁଛି ସେ ଜାଗା ଅଛି ସେ ସ୍ଥାନରେ ସେ ସ୍ଥାନରେ କୁହାଯାଇଥିଲା ଏବଂ ଯୁଦ୍ଧ ହେଉଛି କୁରୁକ୍ଷେତ୍ରରେ 150 କିଲୋମିଟର ଦୂର 150 ହରିୟାଣା ଜାଗାରେ ସେ ରହିଛି କୁରୁକ୍ଷେତ୍ର ସେଠି ଯୁଦ୍ଧ ହେଉଛି ତେଣୁ ଅନ୍ତିମରେ କହିବେ ସଞ୍ଜୟ କହିବେ ଯୁକ୍ତରାଷ୍ଟ୍ର ଇଏ ବ୍ୟାସ ପ୍ରସାଦା ବ୍ୟାସଦେବ ଆସିଲେ ଯୁଦ୍ଧ ଆରମ୍ଭ ପୂର୍ବରୁ ବ୍ୟାସଦେବ ଆସିଲେ କହିଲେ ଇଏ ତାଙ୍କର ପୁଅ ନା ଯୁକ୍ତରାଷ୍ଟ୍ର ପାଣ୍ଡୁ ବିଦୁର ଏମାନେ ସବୁ ତାଙ୍କର ପୁତ୍ର ବ୍ୟାସଦେବ ପୁତ୍ର ତେଣୁ ସେଇଟା କହିଲେ ତମେ ତ ତମର ଚକ୍ଷୁ ନାହିଁ ଅନ୍ତତଃ ପକ୍ଷେ ତମେ ଯଦି ଚାହୁଁଛ ଏ ଯୁଦ୍ଧ ଦେଖିବା ପାଇଁ କୁରୁକ୍ଷେତ୍ର ଯୁଦ୍ଧ ଦେଖିବା ପାଇଁ ତାହେଲେ ତମକୁ ଚକ୍ଷୁ ପ୍ରଦାନ କରିବି ଦୀର୍ଘ ଚକ୍ଷୁ ପ୍ରଦାନ କରିବି ସେଥିରେ ମୁଁ ତ ଏପର୍ଯ୍ୟନ୍ତ ଚାଲିଗଲା ଆଉ କାହିଁକି ଏ ସମୟରେ ଲାଷ୍ଟ ମୋମେଣ୍ଟ କାହିଁକି ମୁଁ ଆଉ ଚକ୍ଷୁ ପ୍ରାପ୍ତ ହେବି ମୋର ସେକ୍ରେଟାରୀ ଯିଏ ଅଛନ୍ତି ସଞ୍ଜୟ ଅଛନ୍ତି ତାଙ୍କ ସହ ଚକ୍ଷୁ ପ୍ରଦାନ କରିବି ତେଣୁ ବ୍ୟାସରେ ତାଙ୍କ ସହ ଚକ୍ଷୁ ପ୍ରଦାନ କରୁଛି ମୁଁ ସେ କହୁଛନ୍ତି ସଞ୍ଜୟ କହୁଛନ୍ତି ବ୍ୟାସ ପ୍ରସାଦା ବ୍ୟାସ ଉପରେ ମୁଁ ଏ ଚକ୍ଷୁ ପ୍ରାପ୍ତ ହେଇଛି ବ୍ୟାସ ପ୍ରସାଦ ସୁତବା ଏଇଟା ଗୁହ୍ୟ ମହାକରଣ ଚକ୍ଷୁ କର୍ଣ୍ଣ ସବୁକିଛି ଦିଗ ତାଙ୍କର ହେଇଯାଇଛି ସେ ଶୁଣିପାରୁଛନ୍ତି ସବୁକିଛି ସୁତବା ଏତଦ୍ ଗୁହ୍ୟ ମହାକରଣ କେମିତି ଶୁଣୁଛନ୍ତି ନା ଯୋଗମ ଯୋଗେଶ୍ୱରା କୃଷ୍ଣା ସାକ୍ଷାତ କଥିତ ସ୍ୱୟଂ ଭଗବାନ ଯେଉଁଭଳି ଭାବରେ ତାଙ୍କର ଗମ୍ଭୀର ଗର୍ଜନରେ ଗମ୍ଭୀର ସ୍ୱରରେ ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ମହାରାଜ କହନ୍ତି କୁରୁକ୍ଷେତ୍ର ଯୁଦ୍ଧରେ କେତେ ଲୋକ ଥିଲେ ପାଣ୍ଡବମାନଙ୍କୁ କେତେ ଥିଲେ 7 ଅକ୍ଷୁଣି ସୈନ୍ୟ ଗୋଟେ ଅକ୍ଷୁଣି ହେଉଛନ୍ତି 2 ଲକ୍ଷ କେତେ ହଜାର 21 ହଜାର ଗୋଟେ ଅକ୍ଷୁଣି ସୈନ୍ୟ 7 ଅକ୍ଷୁଣି ସୈନ୍ୟ ପାଣ୍ଡବମାନଙ୍କ ପାଖରେ କୌରବମାନଙ୍କ ପାଖରେ 11 ଅକ୍ଷୁଣି ସୈନ୍ୟ ମଝିରେ ଭଗବାନ କହୁଛନ୍ତି ସେନାରେ ଉଭୟ ମଧ୍ୟ ରତନ ତା ପାଇଁ ଅଚ୍ୟୁତ ଅର୍ଜୁନ କହିଛନ୍ତି ତ ତେଣୁ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ଏଇ ଭୀଷ୍ମ ଦ୍ରୋଣ ପାଖରେ ରଥଟି ରଖାହେଇଛି ଭଗବାନ କହୁଛନ୍ତି କେମିତି କହୁଛନ୍ତି ଆମେ ତ ଏତିକି ଲୋକ ପାଇଁ ଦରକାର ଅଛି ମାଇକ୍ ଦରକାର ଅଛି କିନ୍ତୁ ଭଗବାନ କେମିତି କହୁଛନ୍ତି? ଭଗବାନ ଯଦି ଆମର ମେଘ ଘଡ଼ଘଡ଼ି ମାରିଲେ ଯେଉଁଭଳିଆ ଶବ୍ଦ, ସେଇଭଳିଆ ଶବ୍ଦରେ କହୁଛନ୍ତି ଭଗବାନ, ସମସ୍ତେ ଶୁଣୁଛନ୍ତି ଦୁର୍ଗଦ୍ୱୀପରେ, ସମସ୍ତେ ଶ୍ରବଣ କରୁଛନ୍ତି। ତେଣୁ ବ୍ୟାସ ପ୍ରସାଦ ସୁତବା ଏତଦ୍ ବିରମ୍ବରଂ ଯୋଗଂ ଯୋଗେଶ୍ୱରା କୃଷ୍ଣା ସାକ୍ଷାତ କଥା ସ୍ୱୟଂ ଭଗବାନ ଯାହା ଅର୍ଜୁନ କରୁଛନ୍ତି, ଇଏ ସବୁ ସାକ୍ଷାତ ସେ ସବୁ ଶ୍ରବଣ କରୁଛନ୍ତି। ଯାହା ଅର୍ଜୁନ ଶ୍ରବଣ କରୁଛନ୍ତି, ଯେଭଳିଆ ସବୁ ଶ୍ରବଣ କରୁଛନ୍ତି, ସଞ୍ଜୟ ମଧ୍ୟ ସେଭଳିଆ ଶ୍ରବଣ କରୁଛନ୍ତି। ତେଣୁ ଅର୍ଜୁନ ମଧ୍ୟ ସେଭଳିଆ ଭଗବାନ କହୁଛନ୍ତି ଯେ ଯେତେବେଳେ ଚାହୁଁଛନ୍ତି ଦେଖିବା ପାଇଁ ଭଗବାନ କହୁଛନ୍ତି, ତମେ ଦେଖିପାରିବନି, ଏଇ ଚକ୍ଷୁ ଦେଖିପାରିବନି। ନତୁମାନ ସାକ୍ଷ୍ୟ ସେ ଷ୍ଟ୍ରଙ୍ଗ ଅନନୈବ ସ୍ୱ ଚକ୍ଷୁଷା ଦିବ୍ୟାଂ ଦଦାମି ଏ ଚକ୍ଷୁ ଉପସ୍ଥାନ ଯୋଗେଶ୍ୱର, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ଏଠି ଆମର ଜଣେ ଆଚାର୍ଯ୍ୟ ଅଛନ୍ତି ବଳଦେବ ବିଦ୍ୟାଭୂଷଣ, ସେ ଏଇ ଭାଷାରେ ଗୋଟେ ସୁନ୍ଦର କଥା କହିଛନ୍ତି। ଭଗବାନ କହିଲେ କ'ଣ, ଦିବ୍ୟାଂ ଦଦାମି ଏ ଚକ୍ଷୁ, କେବଳ ଚକ୍ଷୁକୁ ଦିବ୍ୟ କରିଦେଇଛନ୍ତି କିନ୍ତୁ ମନକୁ ଦିବ୍ୟ କରିନାହାନ୍ତି, ଯେଉଁଥିପାଇଁ ଭଗବାନଙ୍କ ରୂପ ଦେଖିକି ମଧ୍ୟ ସେ ତାଙ୍କର ଭୟ ଦାନ ହେଇଛି। ଅନ୍ତିମରେ ଏଇ ଅର୍ଜୁନ କହିବେ ଆପଣଙ୍କର ସେଇ ସୌମ୍ୟ ରୂପକୁ ଦେଖାନ୍ତି, କିରଟିନାଂ ଗଦିନାଂ ଚକ୍ରିଣାଂ ଚ ଇଚ୍ଛାମି ତ୍ୱାଂ ଦ୍ରଷ୍ଟୁମ୍ ଅହଂ ତଥୈବ ତେନୈବ ରୂପେଣ ଚତୁର୍ଭୁଜେଣ ସହସ୍ର ବାହୁ ଭବ ବିଶ୍ୱମୂର୍ତ୍ତି। ସହସ୍ର ବାହୁ ହଜାର ହଜାର ବାହୁ ଧାରଣ କରିଛନ୍ତି, ଅନ୍ତିମରେ ଅର୍ଜୁନ କହିବେ ଆପଣ ସୌମ୍ୟ ରୂପକୁ ଆସନ୍ତୁ, ଚତୁର୍ଭୁଜ ରୂପକୁ ଆସନ୍ତୁ, କିରିଟି ମାନେ ଶଙ୍କଚକ୍ର ଦାବତ୍ନ ଧାରଣ କରିଥିବା ସେ ଚତୁର୍ଭୁଜ ରୂପକୁ ଏବଂ ଭଗବାନ ଅନ୍ତିମରେ ସେ ରୂପ ଦେଖେଇକିରି ତାପରେ ପୁଣି ନିଜ ଦୁଇ ଭୁଜକୁ ପ୍ରଦାନ କରିବେ। ଡରିଯାଉଛନ୍ତି ଅର୍ଜୁନ ସେ ରୂପ ଦେଖିକି, ଯେ ଅର୍ଜୁନ କହୁଛନ୍ତି ଯେ ଆପଣ କିଏ, ତାଙ୍କର ଏକା ସତ୍ୟରେ ସେ ଭଗବାନ କହୁଛନ୍ତି ମାନେ ଅର୍ଜୁନ କହୁଛନ୍ତି ଭଗବାନ ଯେ ଆପଣ କିଏ, ଆପଣ ମୁଁ ଜାଣିପାରୁନି, ମୁଁ ଭୟ କରିଯାଉଛି କି ଆପଣ କିଏ ଭଗବାନ କହିଲେ, ମୁଁ ହେଉଛି କାଳ, କାଳ ସ୍ମୃତି ଲୋକ ପ୍ରବୃଦ୍ଧ ଲୋକାଙ୍କ ସମୟକୁ ଏହା ପ୍ରବୃତ୍ତ। ତେଣୁ ଏ ଯେଉଁ ଦିବ୍ୟ ଚକ୍ଷୁ ଯେଉଁ ରହିଛି, ଏ ଦିବ୍ୟ ଚକ୍ଷୁ ଭଗବାନଙ୍କର ସବୁ ହେଉଛି ଦିବ୍ୟ, ଆମ ଭଳି ନୁହଁ, ସେଇଟା ବୁଝିବାକୁ ପଡ଼ିବ, ପ୍ରଥମେ ସେଇଟା ବୁଝିବାକୁ ପଡ଼ିବ। ତେଣୁକୁ ଏହିସବୁ ଜିନିଷ ଜ୍ଞାନ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କର ସାମ୍ନାରେ ଗଲେ ହିଁ ଏସବୁ କଥା ଜାଣିପାରିବ, ନହେଲେ ଜାଣିପାରିବ। ବୈଜ୍ଞାନିକମାନେ କ'ଣ କହୁଛନ୍ତି, ବୈଜ୍ଞାନିକମାନେ ଏଇଟା ବୁଝିପାରିବେନି, ତେଣୁକରି ସେମାନେ କହୁଛନ୍ତି ଏଇଟା ସବୁ ମାଇଥୋଲୋଜି ବା କଳ୍ପନା ଜିନିଷ। ବୈଜ୍ଞାନିକମାନେ କ'ଣ କହୁଛନ୍ତି, ଯେ ସେ କହୁଛନ୍ତି ସୂର୍ଯ୍ୟରେ ଗୋଟେ ଯେଉଁ ବସ୍ତୁ ରହିଛି ସେ ଗୋଟେ ପ୍ଲାଜମା, ଆମର ଯେଉଁ ଭୌତିକ ଜଗତ ରହିଛି ସେ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସଲିଡ୍, ଗୋଟେ ହେଉଛି ଲିକ୍ୱିଡ୍, ଗୋଟେ ହେଉଛି ଗ୍ୟାସ୍। ଗୋଟେ ସଲିଡ୍ କହିଲେ କଠିନ ଜିନିଷ, ଲିକ୍ୱିଡ୍ କହିଲେ ତରଳ, ଏବଂ ଗ୍ୟାସ୍ ଯେଉଁଟା ଆଇସ୍ ରହିଛି, ଆଇସ୍ଟା ସଲିଡ୍ ରହିଛି, ସେଟା ଯେତେବେଳେ ହିଟ୍ ହେଉଛି ଗରମ ହେଉଛି ଜଳରେ ପରିଣତ ହୋଇଯାଉଛି, ପୁଣି ଯେତେବେଳେ ଗରମ ହେଉଛି ଗ୍ୟାସ୍ରେ ପରିଣତ ହୋଇଯାଉଛି। ଏଇ ତିନୋଟି ଷ୍ଟେଟ୍ ରହିଛି ଭୌତିକ ଜଗତରେ, ଏଇ ତିନୋଟି ବସ୍ତୁ ରହିଛି ବା ତିନୋଟି ରହିଛି, କିନ୍ତୁ ଆଉ ଗୋଟେ ମଧ୍ୟ ରହିଛି ବସ୍ତୁ ରହିଛି, ତାକୁ ପ୍ଲାଜମା ବୋଲି ସେ କହୁଛନ୍ତି, ବୈଜ୍ଞାନିକମାନେ କହୁଛନ୍ତି ପ୍ଲାଜମା, ଗୋଟେ ସୂର୍ଯ୍ୟ ମଣ୍ଡଳ ସେସବୁ ରହିଛି ଯାହାର ତା'ର ପରିବର୍ତ୍ତନ ହେଇକିରି ତା'ର ଆଦର ପ୍ରଦାନ କରୁଛି, ସେମାନେ ତ ଏଇଭଳି ଭାବରେ ସେ କହୁଛନ୍ତି। କିନ୍ତୁ ଆମର ଯେଉଁ ଶାସ୍ତ୍ର ବୈଦିକ ଶାସ୍ତ୍ରରେ ସେ କଥା କୁହାଯାଉନି, ବୈଦିକ ଶାସ୍ତ୍ରରେ କ'ଣ କୁହାଯାଉଛି, ଭଗବତ ଚତୁର୍ଥ ଅଧ୍ୟାୟରେ ଆମର ସବୁ ଜ୍ଞାନ ଭଗବତୀ ରହିଛି, କୁହନ୍ତି ଯାହାର ଯେକୌଣସି ପ୍ରଶ୍ନ ଧାରଣା କାହିଁକି ଏଇ ସାତଶହ ଶ୍ଳୋକ ସବୁ ପାଇଛନ୍ତି, ସବୁ ସବୁ ଯିଏ ଯେଉଁ ପ୍ରଶ୍ନ ପଚାରନ୍ତୁ ଏଇ ସାତଶହ ଶ୍ଳୋକ ପାଇଛନ୍ତି। ମହାତ୍ମା ଗାନ୍ଧୀ କହିଯାଇଛି ତାଙ୍କର ଯେତେବେଳେ କୌଣସି ପ୍ରୋବ୍ଲେମ୍ ଆସିଲା, କୌଣସି ସମସ୍ୟା ଆସିଲା, କିଛି ଅସୁବିଧା ଆସିଲା, ସେ ଭଗବତ ଗୀତାକୁ ତା'ର ଉତ୍ତର ପାଆନ୍ତି, କରିଦେବେ ସେ ଗୋଟେ ଶ୍ଳୋକ ପାଇବେ, ଯେଉଁ ଶ୍ଳୋକରେ ତା'ର ଉତ୍ତର ପାଇବେ। ଭଗବାନ ଇଏ ହେଉଛି ଦିବ୍ୟ ପରମଂ ବଚ, ଭଗବାନଙ୍କର ଏଇ ବଚନ ହେଉଛି ପରମଂ ବଚନ, ଦିବ୍ୟ ବଚନ। ତେଣୁ ଏଇ ଯେଉଁ ରହିଛି ଭଗବାନଙ୍କର ଏଇସବୁ ତତ୍ତ୍ୱ ସବୁ ରହିଛି, ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ଯେ ଭଗବାନ ଅର୍ଜୁନକୁ ଦିବ୍ୟ ମନ ପ୍ରଦାନ କରିନଥିଲେ, ଯେଉଁଥିପାଇଁ କି ସେ ଭୟ କରିଗଲେ, ଆପଣ କିଏ ମୁଁ ଭୟ କରିଯାଉଛି, ଆପଣଙ୍କୁ ଦେଖିଲେ ଭୟ, ଆପଣ କିଏ ଏସବୁ ପ୍ରଶ୍ନ କରିଛନ୍ତି, ଭୟ କରିଯାଉଛନ୍ତି, ଦିବ୍ୟ ମନ ଭଗବାନଙ୍କୁ ଦେଇନଥିଲେ। ଏମିତି ଆମକୁ ଶିକ୍ଷା ଦେବା ପାଇଁ ଭଗବାନ ଭଗବତୀତାରେ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏ ଯେଉଁ ଜ୍ଞାନ ବିଷୟରେ ଭଗବାନ ଭଗବତୀତା ତୈଳ ସଂଧ୍ୟାରେ କହୁଛନ୍ତି, ଜ୍ଞେୟ ଯାହାଙ୍କ ବିଷୟରେ ଜାଣିବା କଥା, ସେ ହେଉଛନ୍ତି ପରମାତ୍ମା ତତ୍ତ୍ୱ। ତାଙ୍କର ସବୁଠାରେ ସର୍ବଥା ଲୋକେ ସର୍ବମାନ ପ୍ରତିଷ୍ଠିତ, ସବୁଠାରେ ଭଗବାନଙ୍କ ହାତ ଅଛି, ପାଦ ଅଛି, ଚକ୍ଷୁ ଅଛି, ସବୁକିଛି ଅଛି ଭଗବାନ। ପ୍ରକୃତରେ ଏଇ ଯେଉଁ ଶରୀର ଏଇଟା ଆଣିବ ଯେ ଆମର ଶରୀର ଏଇଟା ହେଉଛି କହୁଛନ୍ତି ଭଗବାନଙ୍କ ଶରୀର। ଭଗବାନ ପ୍ରଥମ ସୁବିଧା କହୁଛନ୍ତି କ୍ଷେତ୍ର କଞ୍ଚା ବିମାନ ବିଧି ସର୍ବ କ୍ଷେତ୍ରୀ ଭାରତ। ଆମେ ଏ ଶରୀରରେ ଆମର କ'ଣ ଅସୁବିଧା ହେଉଛି ଆମେ କହିପାରିବା, କିନ୍ତୁ ଆପଣମାନଙ୍କ ଶରୀରରେ କ'ଣ ଅସୁବିଧା ଅଛି ଆମେ ମୁଁ କହିପାରିବିନି, କିନ୍ତୁ ଭଗବାନ କହିପାରିବେ। କାରଣ ଭଗବାନଙ୍କ ଦେହ ଶରୀର, ଆମେ ଯେମିତି ଘର ଭଡ଼ା ନେଉଛେ ମାଲିକ ଠାରୁ ଘର ଭଡ଼ା ନିଆହେଉଛି, ସେଭଳିଆରେ ଆମେ ଭଗବାନଙ୍କୁ ଏଇ ଘର ଏଇ ଶରୀରଟି ଦେଇଛନ୍ତି, କ୍ଷେତ୍ରଟି ଦେଇଛନ୍ତି, ଭଡ଼ାରେ ଦେଇଛନ୍ତି। ଭଡ଼ା ମୂଲ୍ୟ କେତେ ନା ଆମର କର୍ମ, କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ପତେ ସ୍ତ୍ରିଆ ପ୍ରବେଶ ଉଦରାମ ପୁଂସ ରେହିତ ଗଣାଶ୍ରୟ ଭାରତର ତୃତୀୟ ସ୍କନ୍ଧରେ 31 ଅଧ୍ୟାୟରେ କପିଳଦେବ ତାଙ୍କର ମାତା ଦେବତୀ କହୁଛନ୍ତି। ଆମେ ଏଇ ଯେଉଁ ଶରୀର ପାଉଛେ 84 ଲକ୍ଷ ପ୍ରକାର ଶରୀର ଅଛି ନା, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ଆମର କୁଡ଼ିଆରେ ବି ଲୋକ ରହୁଛନ୍ତି, କେତେ 5 ଟଙ୍କା ଦେଇକି ମନ୍ଥଲି ଘର ଭଡ଼ା, କିଏ ବିରାଟ ପ୍ରସାଦ 5,000 10,000 15,000 20,000 ଟଙ୍କା ଦେଇକି ଘର ଭଡ଼ା ବି ରହୁଛନ୍ତି। ସେଇଭଳିଆରେ କିଏ ଛୋଟ କୀଟ ଶରୀରରେ ପାଉଛି, କୀଟ ପ୍ରଥମ ଶରୀରରେ ପାଉଛି, କିଏ ଦିବ୍ୟ ଶରୀରରେ ପ୍ରାପ୍ତ ହେଉଛି, ବ୍ରହ୍ମା ଶରୀରରେ ପ୍ରାପ୍ତ ହେଉଛନ୍ତି, ବ୍ରହ୍ମା ଆଦି କୀଟ ପତଙ୍ଗ ଅଧ୍ୟାସ ଜୀବ ଏ ସମସ୍ତେ ବଦ୍ଧ ଜୀବ, ବ୍ରହ୍ମଠାରେ ଆମର କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ବଦ୍ଧ ଜୀବ, ନିଜର କର୍ମଫଳ ଅନୁସାରେ ସେ ଶରୀର ପ୍ରାପ୍ତ ହେଉଛନ୍ତି। ସତ୍ ଅସତ୍ ଦୁଇ ଜନ୍ମ ଏ ପାର ପାର କୁହାଯିବ, ଏ ଅଧ୍ୟାୟ କୁହାଯିବ, କାରଣ ନୁହଁ ସଂଘର୍ଷ ସଦସତ୍ ଦୁଇ ଜନ୍ମ। ଯେଉଁଭଳି ଭାବରେ ଏଇ ଯେଉଁ ଗୁଣ ସତ୍ୱ ରଜ ଏ ଗୁଣ ବିଷୟରେ ଆ ପର ଅଧ୍ୟାୟରେ କୁହାଯିବ, ଚତୁର୍ଦ୍ଦଶ ଅଧ୍ୟାୟରେ ଗୁଣତର ବିଭାଗ ବିଷୟରେ ବର୍ଣ୍ଣନା କରାଯିବ। ଯେଉଁ ଯାହାର ଯେଉଁ ଗୁଣର ପ୍ରଭାବ ରହିଛି ସେଇ ଅନୁସାରେ ସେ ଶରୀର ପ୍ରାପ୍ତ ହେଉଛି। ତେଣୁ ଆମର ଯେଉଁ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏ ଚାରିଟି ଜିନିଷ ପୂର୍ବ ଜନ୍ମର କର୍ମଫଳ ଅନୁସାରେ ପ୍ରାପ୍ତ ହେଉଛି। କେଉଁଠି ଆମେ ଜନ୍ମଗ୍ରହଣ କରିବା, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ଏସବୁ ପୂର୍ବ ଜନ୍ମ କର୍ମଫଳ ଅନୁସାରେ। ତେଣୁ ପ୍ରକୃତରେ ଶରୀର ହେଉଛି ଭଗବାନଙ୍କର, ଆମେ ପାଉଛେ ଭଡ଼ାରେ ପାଉଛେ, କିନ୍ତୁ ଆମେ କ'ଣ ଭ୍ରମରେ ଯାଉଛେ, ଇଏ ହେଉଛି ମୋର ଶରୀର। ପ୍ରକୃତରେ ଏ ଶରୀର ହେଉଛି ଭଗବାନ, ତେଣୁ ଭଗବାନ ପ୍ରଥମ କ୍ଷେତ୍ରଜ୍ଞ ଚାରି ନାମ ବିଧି ସର୍ବ କ୍ଷେତ୍ର ସେ ଭାରତ। ମୁଁ ମଧ୍ୟ ଏଇ କ୍ଷେତ୍ରଜ୍ଞ, ତମେ ଯେମିତି କ୍ଷେତ୍ରଜ୍ଞ ମୁଁ ମଧ୍ୟ କ୍ଷେତ୍ରଜ୍ଞ। ଏ ଶରୀର ଭିତରେ ଭଗବାନ ଅଛନ୍ତି ପରମାତ୍ମା ଉପରେ, ଆମେ ରହିଛେ ଆତ୍ମା ରୂପରେ ଅଛେ। ଶାସ୍ତ୍ର ମନା କରାଯାଇଛି ଯେ ଗୋଟେ ବୃକ୍ଷରେ ଦୁଇଟି ପକ୍ଷୀ ରହୁଛନ୍ତି, ଗୋଟେ ପକ୍ଷୀ ସେ ବୃକ୍ଷର ଫଳ ଖାଉଛି ଏବଂ କେତେବେଳେ ମିଠା ଫଳ ଖାଇକି ଆନନ୍ଦ ପ୍ରାପ୍ତ ହେଉଛି, କେତେବେଳେ ପିତା ଫଳ ଖାଇକି ଦୁଃଖ ପ୍ରାପ୍ତ ହେଉଛି, କିନ୍ତୁ ଭଗବାନ କେବଳ ସାକ୍ଷୀ ରୂପରେ ରହିଛନ୍ତି। କେତେବେଳେ ସେ ପକ୍ଷୀଟି ତାଙ୍କ ଆଡ଼କୁ ତାଙ୍କ ପ୍ରତି ତାଙ୍କ ଶରଣରେ ଯିବ, ତାହେଲେ ସେ ତାକୁ ଠିକ୍ ବାଟ ନେଇ ଭଗବାନ କେବଳ ଚାହିଁଛି, ଭଗବାନ ସେ ଫଳ ଫଳ ବର୍ତ୍ତମାନ ବର୍ତ୍ତମାନ କରୁନାହାନ୍ତି ଭଗବାନ। ତେଣୁ ଏଇ ହୃଦୟରେ ଆତ୍ମା ଏବଂ ପରମାତ୍ମା ଦୁଇ ଜଣ ଯାକ ଅଛନ୍ତି। ତେଣୁ ପ୍ରଥମେ ଜ୍ଞାନ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ସେତେବେଳେ ପ୍ରତ୍ୟେକ କହୁଛନ୍ତି କ'ଣ ନା ସର୍ବତ ପାଣି ପାଳନ ସର୍ବତ କି ଶ୍ରମ କ'ଣ ସର୍ବତ୍ର ସୂକ୍ଷ୍ମ ଲୋକେ ସର୍ବମାନ ଚେଷ୍ଟି ସର୍ବେନ୍ଦ୍ରିୟ ଗୁଣ ପାସ ସର୍ବେନ୍ଦ୍ରିୟ ବିବର୍ଜିତ ଅସତ୍ୟ ସର୍ବୃତ୍ତିବ ନିର୍ଗୁଣ ଗୁଣ ପ୍ରତ୍ୟ ସର୍ବେନ୍ଦ୍ରିୟ ଗୁଣ ପାସ ସମସ୍ତ ଇନ୍ଦ୍ରିୟ ଯେଉଁ ଆମ ରହିଛି ବା ସବୁ ବିଭିନ୍ନ ପ୍ରକାର ଗୁଣର ଆଭାସ ସବୁ ରହିଛି, ସତ୍ୟ ତମ ଏସବୁ ରହିଛି, ଏସବୁ ଭଗବାନଙ୍କର ସେ ଭଗବାନ ପରମାତ୍ମା ଉପରେ ଏଇଭଳିଆ ରହିଛି। ଏବଂ ତାପରେ କହିଲେ ଯେ ବହିରଙ୍କ ଭୂତାଣାମ ଆଚରଣ ଚରମେବ ଚ ସୂକ୍ଷ୍ମତା ତ ବିଜ୍ଞେୟା ଦୂରସ୍ଥାନ ଚାହାନ୍ତି। ଭଗବାନ ବାହାରେ ଅଛନ୍ତି ଏବଂ ଭିତରେ ଅଛନ୍ତି, ସବୁଠି ଭଗବାନ ପରମାତ୍ମା ଉପରେ, ଇଏ ହେଉଛି ପରମାତ୍ମା ତତ୍ତ୍ୱ, ପରମାତ୍ମା ସମସ୍ତ ଜ୍ଞାନ ଏଥିରେ ପର୍ଯ୍ୟନ୍ତ ଭଗବାନ ବାହାରେ ଅଛନ୍ତି ସବୁଠି ପ୍ରଣପ୍ରଣରେ ଅଛନ୍ତି। ଅଣ୍ଡା ଅନ୍ତରସ୍ତ ପରମାଣୁ ଚୟାନ୍ତରସ୍ତ ଅଣୁ ପରମାଣୁରେ ମଧ୍ୟ ଭଗବାନ ରହିଛନ୍ତି। ଯେତେବେଳେ ହିରଣ୍ୟକଶିପୁ ପଚାରିଲେ ଯେଉଁ କହୁଛୁ ହରି ପ୍ରହ୍ଲାଦ ପଚାରେ କହୁଛୁ ହରି ସବୁଠି ଅଛନ୍ତି, ତାହେଲେ କୁମ୍ଭୀର ବିଦ୍ୱାନ ଅଛନ୍ତି, ପ୍ରହ୍ଲାଦ କୋଶ ଅଛନ୍ତି, ଯେଉଁମାନେ ଭଗବାନଙ୍କ ଭକ୍ତ ଅନନ୍ତ ଭକ୍ତ ସେମାନେ ଭଗବାନ ସବୁଠାରେ ଦର୍ଶନ କରନ୍ତି। ଷଷ୍ଠ ଅଧ୍ୟାୟରେ ଭଗବାନ ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଞ୍ଚାମି ପଶ୍ୟତି ତସ୍ୟାମ ପଶ୍ୟାମି ସତମେନ ପଶ୍ୟତି, ଯିଏ ମୋତେ ସବୁଠାରେ ଦର୍ଶନ କରନ୍ତି ଯେଉଁମାନେ ପଶ୍ୟତି ସର୍ବତ୍ର ଏବଂ ସର୍ବଞ୍ଚାମି ପଶ୍ୟ ସବୁଠାରେ ଭଗବାନ ଦର୍ଶନ କରନ୍ତି, ତାହେଲେ ସେ କେବେ ଭଗବାନ ଭୁଲି ଯାଆନ୍ତିନି କି ଭଗବାନ ମଧ୍ୟ ତାଙ୍କୁ କେବେ ଭୁଲି ଯାଆନ୍ତିନି। ତେଣୁ ଭଗବାନ କୁହନ୍ତୁ, ମୁଁ ଦେଖିପାରୁଛି ଭଗବାନ ଅଛନ୍ତି, ଭଗବାନ ଦର୍ଶନ ଉପରେ ତାଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ହିରଣ୍ୟକଶିପୁ ଯେତେବେଳେ ଗୋଟେ ମୁଷ୍ଟିକରେ ଗୋଟେ ବିଧା ମାରିକିରି ସେ ତାଙ୍କର ଏତେ ଶକ୍ତି ଥିଲା, ଆମେ ଏଇଟାକୁ ଭାଙ୍ଗିବା ପାଇଁ ହେଲେ ଆମକୁ କେତେ ଦିନ ଲାଗିବ ଭାଙ୍ଗିବା ପାଇଁ, କିନ୍ତୁ ସେ ଗୋଟିଏ ବିଧା ମାରିଲେ ଗୋଟିଏ ମୁଷ୍ଟି ମାରିଲେ ସେ ଭାଙ୍ଗିଗଲା ସ୍ତମ୍ଭ। ଏତେ ଶକ୍ତି ବ୍ରହ୍ମାଣ୍ଡରେ ବଳ ପାଇଥିଲେ, ଶକ୍ତି ପାଇଥିଲେ, ତେଣୁ ସାଙ୍ଗେ ସାଙ୍ଗେ ଗୋଟେ ବିରାଟ ଗର୍ଜନ ହେଲା ଏବଂ ହଠାତ୍ ହିରଣ୍ୟକଶିପୁ ସେ ଜାଣିପାରିଲେ କେଉଁଠୁ ଗର୍ଜନ ଆସୁଛି, କେଉଁଠୁ ଶବ୍ଦ ଆସୁଛି, କିନ୍ତୁ ତାପରେ ଭଗବାନ ନୃସିଂହଦେବଙ୍କର ରୂପ ସେ ଦର୍ଶନ ସତ୍ୟଂ ବିଧାତୁଂ ନିଜ ଭୂତ ଭାଷତମ ବ୍ୟାପ୍ତିଞ୍ଚ ଭୂତେଷୁ ଅଖିଳେଶୁ ଆତ୍ମ, ଭଗବାନ ତାଙ୍କର ଭୃତ୍ୟ ତାଙ୍କର ସେବକମାନଙ୍କର କଥାକୁ ରକ୍ଷା କରିବା ପାଇଁ ଭଗବାନ ଆବିର୍ଭାବ ହେଉଛନ୍ତି, ଯଦିଓ ସେ ସବୁଠାରେ ଅଛନ୍ତି ବ୍ୟାପ୍ତିଞ୍ଚ ଭୂତେଷୁ ଅଖିଳେଶୁ ଆତ୍ମ, କ'ଣ କ'ଣରେ ସବୁଠାରେ ଭଗବାନ ବିଦ୍ୟମାନ ଅଛନ୍ତି, କିନ୍ତୁ ସବୁଠାରେ ଭଗବାନ ନିଜକୁ ପ୍ରକାଶ କରନ୍ତି ନା। ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାଧାନ ମୂଢ଼ ହୋଇ ନାରୀ ଜାଣନ୍ତି ଲୋକମାନ ପ୍ରଣାମ, ଭଗବାନ ସବୁଠାରେ ପ୍ରକାଶ କରନ୍ତି, ଯେତେବେଳେ ଭଗବାନ ଚାହାନ୍ତି ନିଜକୁ ପ୍ରକାଶ କରିବା ପାଇଁ ପ୍ରକାଶ କରିପାରିବେ। ତେଣୁ ଭଗବାନ ସବୁଠାରେ ଅଛନ୍ତି ଆମେ ଜାଣିପାରୁନୁ, ସେଥିରୁ ଯେତିକି ଯେହେତୁ ଆମେ ଏତେ ଉନ୍ନତ ସ୍ତରକୁ ଯାଇନୁ, ଯେଉଁମାନେ ଆମର ରହିଛି ବିଭିନ୍ନ ସ୍ତର ରହିଛି ସବୁ ଆମର ଭକ୍ତୃ ସଂଘ ସଂଘରେ ଗୋସ୍ୱାମୀ କହୁଛନ୍ତି ସେଇଟା ଯେ ଆଦୌ ଶ୍ରଦ୍ଧା ତଥା ସାଧୁ ସଂଘ ତଥା ଭଗବାନ କ୍ରିୟା ତଥା ଅନର୍ଥ ନିବୃତ୍ତି ତଥା ନିଷ୍ଠା ରୁଚି ଆସକ୍ତି ଭାବ ଏସବୁ ବିଭିନ୍ନ ପ୍ରକାର ସ୍ତର ଅଛି। ଯେଉଁମାନେ ଭାବ ସ୍ତରକୁ ଯାଉଛନ୍ତି ସେମାନେ ଭଗବାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଆମେ ଯେମିତି କଥା ହେଉଛେ ସେଭଳି ଭାବେ କଥା ହେଉଛନ୍ତି ଭଗବାନ, ଭକ୍ତ ହେଲେ ଭଗବାନ ଏଇଭଳି ଭାବରେ ତେଣୁ ସେମାନେ ସେ ସ୍ତରକୁ ଗଲେ ଭଗବାନ ସେମାନେ ଦର୍ଶନ କରୁଛନ୍ତି। ଆମ ଶିଶୁର ଗୌରବ ସେ ମହାରାଜ ବର୍ଣ୍ଣନା କରାଯାଇଛି ଯେ ଆମର ଯେଉଁ ଚନ୍ଦନ ଯାତ୍ରା ହେଉଛି, ଚନ୍ଦନ ଯାତ୍ରା ପ୍ରଥମ ହେଉନଥିଲା କିନ୍ତୁ ଯେଉଁଦିନ ଚନ୍ଦନ ଯାତ୍ରା ହେବ ଅକ୍ଷୟ ତୃତୀୟା ଦିନ ଯେଉଁ ଆରମ୍ଭ ହେଉଛି ତାର ପୂର୍ବଦିନ ମହାରାଜ କହିଲେ ଆମର ଗୋକୁଳାନନ୍ଦକୁ ଅଛନ୍ତି, ତାଙ୍କର ତୁମେ ବ୍ୟବସ୍ଥା କର ଚନ୍ଦନ ଯାତ୍ରା, ଗୋପାଳ ଚାହୁଁଛନ୍ତି ଚନ୍ଦନ ଯାତ୍ରା ହେବ, ଭଗବାନ ତାଙ୍କ ସହିତ ଭକ୍ତମାନଙ୍କ ସହିତ ସିଧାସଳଖ କଥା ହୁଅନ୍ତି। ସାଧୁ ଯେଉଁମାନେ ଯେଉଁମାନେ ମହାତ୍ମା ସେମାନେ ଏଇଭଳି ଭାବରେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ଏଠି ଭଗବତ ଗୀତାରେ ବର୍ଣ୍ଣନା କରାଯାଉଛି ଯେ ଭଗବାନ କାହାରେ ଅଛନ୍ତି, ବୈରଙ୍କ ଭୂତାନ ଅଚରଂ ଚରମେ ଅଚର, ଅଚର ଯେଉଁଟା ଗୋଟେ ଜାଗା ରହୁଛି ସ୍ଥିର ଅଚର ଏବଂ ଚର ସବୁଠାରେ ଭଗବାନ ରହିଛନ୍ତି। ସୂକ୍ଷ୍ମତା ଅଭିଜ୍ଞେୟ ଦୂରସ୍ଥଙ୍କୁ ଚାହାନ୍ତି କେମିତି ଚେତ, ସିଏ ହେଉଛନ୍ତି ବହୁତ ସୂକ୍ଷ୍ମ ଏବଂ ସେ ବହୁତ ଦୂରରେ ଥିଲେ ମଧ୍ୟ ପୁଣି ବହୁତ ନିକଟରେ ଅଛନ୍ତି, ଆମର ପାଖାପାଖି ଅଛନ୍ତି ଭଗବାନ, ଇଏ ହେଉଛି ପରମାତ୍ମା ତତ୍ତ୍ୱ ଦୂରସ୍ଥଙ୍କୁ ଚାହାନ୍ତି କେମିତି ଚେତ। ଅବିଭକ୍ତ ଭୂତେଷୁ ବିଭକ୍ତ ବିଭଚସ୍ତ ଭୂତ ବର୍ଜିତ ଜ୍ଞେୟ ବିଶେଷ ଅଭିଷ୍ମ ସତ, ଏସବୁ ସବୁ ଆଲୋଚନା ସରିଛି ଏଠାରେ ସଂକ୍ଷେପରେ ବର୍ଣ୍ଣନା କରିଛି। ତେଣୁ ସେ ବିଭକ୍ତ ହେଇପାରନ୍ତି ପୁଣି ଅବିଭକ୍ତ ରହିପାରନ୍ତି, ଏସବୁ ପରମାତ୍ମା ତତ୍ତ୍ୱ। ଆମେ କହିବା ଆମେ କ'ଣ ଯେଉଁଟା ବିପରୀତ ଜିନିଷ ଯେଉଁ ରହିଛି, ଜଣେ ଦୁଃଖରେ ଅଛି ମାନେ ବୁଝିବାକୁ ପଡ଼ୁଛି ଯେ ସେ ସୁଖରେ ନାହିଁ, ବା ଜଣେ ଅପମାନ ପାଉଛି ମାନେ ବୁଝିବାକୁ ପଡ଼ୁଛି ସେ ସମ୍ମାନ ପାଉନି, ଇଏ ହେଉଛି ରିଲେଟିଭ୍ ୱାର୍ଡ ଆପେକ୍ଷିକ ଜଗତ, କିନ୍ତୁ ଭଗବାନ ହେଉଛନ୍ତି ଆବସଲ୍ୟୁଟ୍ ୱାର୍ଡ ଅଦ୍ୱୟ ଜଗତରେ ଭଗବାନ ହେଉଛନ୍ତି, ସେ ହେଉଛି ଅଦ୍ୱୟ ଜ୍ଞାନ, ଏ ରିଲେଟିଭ୍ ଜ୍ଞାନ ସେ ନୁହଁ ଆପେକ୍ଷିକ ଜ୍ଞାନ ନୁହଁ, ଅଦ୍ୱୟ ଜ୍ଞାନ, ସେ ବିଭକ୍ତ ହେଇପାରିବେ ଅବିଭକ୍ତ ହେଇପାରିବେ, ଦୂରରେ ରହିପାରିବେ ନିକଟରେ ରହିପାରିବେ। ତେଣୁ ଏଇଭଳି ଭାବରେ ଜ୍ଞେୟ ବା ପରମାତ୍ମା ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିସାରିଲା ପରେ ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ଜ୍ୟୋତିଷାମଧ୍ୟ ଜ୍ୟୋତି ତମସ ପରମ ଉଚ୍ଚ ଭଗବାନ ଯେଉଁ ରହୁଛନ୍ତି ଭଗବାନଙ୍କ ଶରୀରରୁ ଜ୍ୟୋତି ଜ୍ୟୋତି ଯେଉଁ ଜ୍ୟୋତିରେ ସମସ୍ତ ତ୍ରିଭୁବନ ଉଦ୍ଭାସିତ ହେଉଛି ସେ ଜଗତରେ ଅନ୍ଧକାର କହିଲେ ପନ୍ଦର ଅଧ୍ୟାୟ ଭଗବାନ କହିଲେ ନା ତ ମହାସତୀ ସୂର୍ଯ୍ୟ ନା ଶଶାଙ୍ଗ ନା ପାରକ ଯଦ୍ବର୍ତ୍ତମାନ ନିବର୍ତ୍ତନ୍ତି ତଥାଙ୍କର ଭଗବାନଙ୍କର ଯେତେବେଳେ ଭଗବତରେ ପଞ୍ଚଦଶ ଅଧ୍ୟାୟରେ ଭଗବାନ ଯେ ଧାମ ବିଷୟରେ କହୁଛନ୍ତି ପୁରୁଷୋତ୍ତମ ବିଭାଗ ଗ୍ରନ୍ଥ ପୁରୁଷୋତ୍ତମ ଭଗବାନ ବିଷୟରେ କହୁଛନ୍ତି ଭଗବାନ ଧାମ ବିଷୟରେ କହିବେ ତେଣୁ ଭଗବାନ କହୁଛନ୍ତି ସେ ଧାମ କିଭଳି ନା ନ ତ ମହାସତୀ ସୂର୍ଯ୍ୟ ଏପରି ମନେ କରିବା ନା ଭଗବାନ ନିଜେ କହୁଛନ୍ତି ମୋର ଧାମ ବିଷୟରେ କ'ଣ କିଭଳି ଧାମ ସିଏ ନା ନ ତ ମହାସତୀ ସୂର୍ଯ୍ୟ ସେଠି ଆପଣ ସୂର୍ଯ୍ୟ ଚନ୍ଦ୍ର ବା ବିଜୁଳିର ଆବଶ୍ୟକତା ନାହିଁ ତାଙ୍କ ସେଟା ଅନ୍ଧକାର ନା ନା ସିଏ ହେଉଛି ସ୍ୱୟଂ ଉଦ୍ଭାସ କିନ୍ତୁ ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ ସେଥିପାଇଁ ବେଦରେ ବର୍ଣ୍ଣନା କରାଯାଇଛି ତମସମା ଜ୍ୟୋତିର୍ଗମୟ ଏ ଭୌତିକ ଜଗତର ପ୍ରବନ୍ଧନ କୌଶଳ ଏଇ ଯେଉଁ ଜ୍ୟୋତି ଭଗବାନଙ୍କ ଜ୍ୟୋତି ଯେଉଁ ନିର୍ଗତ ହେଉଛି ତାହେଲେ ଏଇଟା କାହିଁ ଅନ୍ଧକାରମୟ ରହିଛି ଭଗବାନ ଜ୍ୟୋତି ତ ଅଂଶ ବଢ଼େ ପ୍ରକାଶ ହେଲେନି ଏ ସୂର୍ଯ୍ୟଙ୍କର ଆଲୋକ ଆସିଛି କିନ୍ତୁ ସନ୍ଧ୍ୟା ହେଇଯିବାରୁ ରାତ୍ରି ହେଇଯିବାରୁ ଆମେ ଦେଖିପାରୁନି ଭଗବାନଙ୍କର କ'ଣ ପାଇଁ ଦେଖିପାରୁନି ସେ ଜ୍ୟୋତି କାହିଁ ଦେଖିପାରୁନି ନା ସେଇଟା ମହତ୍ ତତ୍ତ୍ୱ ଦ୍ୱାରା ଆଚ୍ଛାଦିତ ହେଇଯାଇଛି ଯେମିତି ଆପଣ ଦେଖିବେ ବର୍ଷା ଦିନେ ରାତିରେ ଚନ୍ଦ୍ର ଥିଲେ ମଧ୍ୟ ଯଦି ମେଘ ଆସିଯିବ ବାଦଲ ଆସିଯିବ ତାହେଲେ ଚନ୍ଦ୍ରକୁ ଦେଖିପାରିବା ନାହିଁ ସେଭଳି ଭାବରେ ଭଗବାନଙ୍କର ଆଲୋକ ସବୁଆଡ଼େ ବିଚ୍ଛୁଦ୍ଧ ହେଉଛି ଭଗବାନଙ୍କ ଶରୀରର ଅଙ୍ଗ ଜ୍ୟୋତି ଯେଉଁ ରହିଛି କିନ୍ତୁ ଆମେ ଦେଖିପାରୁନେ କାହିଁକି ନା ମହତ୍ତତ୍ଵ ଏ ଭୌତିକ ଜଗତ ହେଉଛି ମହତ୍ତତ୍ଵରୁ ସୃଷ୍ଟି ହେଉଛି ଅନେକ ରହିଛି ଅସୀମ ରହିଛି ସେ ସବୁ ଅନନ୍ତ ବିଭୂତି ରହିଛି ଭଗବାନ ତୁମେ ଏତିକି ଜାଣ ଏ ସମସ୍ତ ବିଭୂତି ଅଥବା କହୁନା କି ବିଷ୍ଟବ୍ୟାହା ମିଦନ କୃଷ୍ଣ ଏକାଂଶର ସ୍ତ୍ରୀ ଜଗତ ଏ ସମସ୍ତ ଭୌତିକ ଜଗତ ଭଗବାନଙ୍କ ଯେଉଁ ସମସ୍ତଙ୍କ ସୃଷ୍ଟି ରହିଛି ତାର ଚାରିଭାଗରୁ ଭାଗେ 1/4 25% ଏତିକି ଜାଗାରେ ଏସବୁ ଭୌତିକ ଜଗତ ସୃଷ୍ଟି ରହିଛି ଏ ଭୌତିକ ଜଗତ କିଭଳି ନେଇ ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଏ ବ୍ରହ୍ମା ଯେ ଚତୁର୍ମୁଖୀ ବ୍ରହ୍ମା ତାଙ୍କର ଏଇ ଯେଉଁ ବିଶ୍ୱଭୂମ ରହିଛି 14 ଭୂମି ରହିଛି 14 ଲୋକ ରହିଛି ଏ ପୃଥିବୀ ହେଉଛି ମଧ୍ୟମାଗରେ ରହିଛି ଆର ଉପରେ 6 ଲୋକ ରହିଛି ଭୂଗୋଲୋକ ସ୍ୱର୍ଗଲୋକ ମହଲୋକ ଜନଲୋକ ତପଲୋକ ଏବଂ ଅନ୍ତିମ ହେଉଛି ବ୍ରହ୍ମଲୋକ ବା ସତ୍ୟଲୋକ ଏଠି ବ୍ରହ୍ମା ରହୁଛନ୍ତି ଏବଂ ତଳେ ଆହୁରି 7 ରହିଛି ଅତଳ ଭୂତଳ ସୁତଳ କଳାତଳ ପ୍ରସାତଳ ନୈତଳ ଏବଂ ପାତାଳ ଏ 7 ରହିଛି ଏ ସୁତଳ ଲୋକରେ ବଳି ମହାରାଜ ଅଛନ୍ତି ବର୍ତ୍ତମାନ ତେଣୁ ଏଇ ଯେଉଁ 14 ଲୋକ ଅଛି ଏ ଲୋକର ଯେ ବ୍ରହ୍ମା ଯେ ସବୁ ଚତୁର୍ମୁଖୀ ବ୍ରହ୍ମା ଚାରିମୁଖତାରି ବ୍ରହ୍ମା ଅନେକ ବ୍ରହ୍ମାଣ୍ଡ ରହିଛି ଏବଂ ଅନେକ ବ୍ରହ୍ମାଣ୍ଡ ରହିଛି ଭାରତରେ ବର୍ଣ୍ଣା କରାଯାଇଛି ଚୈତନ୍ୟ ବର୍ଣ୍ଣା କରାଯାଇଛି ଯେ ଥରେ ବ୍ରହ୍ମା ଗଲେ ଭଗବାନ ଦର୍ଶନ କରିବା ଭଗବାନଙ୍କର ଦ୍ୱାରକାରେ ତାଙ୍କର ସବୁ ଲୀଳା ଚାଲିଛି ଭଗବାନ ତାଙ୍କର ଦର୍ଶନ କରିବା ବ୍ରହ୍ମାଣ୍ଡ ମଧ୍ୟ ଠିକ ଅଛି, ସେ ହେଉଛନ୍ତି ଏଇ ବ୍ରହ୍ମାଣ୍ଡର, ସେ ହେଉଛନ୍ତି ମାଲିକ ସୃଷ୍ଟିକର୍ତ୍ତା ବ୍ରହ୍ମା, ତାଙ୍କର ବି ଟିକେ ଗର୍ବ ହେଇଯାଇଛି, ଭଗବାନ ସେ ଗର୍ବଟା ଖଣ୍ଡନ କରିଛନ୍ତି, ସେ ଆମେ ଶିକ୍ଷା ଦେବା ପାଇଁ ଏସବୁ ରହିଛି। ତେଣୁ ବ୍ରହ୍ମାଣ୍ଡ ଯାଇ ପହଞ୍ଚିଲେ ଦ୍ୱାରପାଠ କହିଲେ ଯେ ମୁଁ ବ୍ରହ୍ମା ଦର୍ଶନ ଦେବା ପାଇଁ ଚାହୁଁଛି, ଭଗବାନଙ୍କୁ ଟିକେ ଖବର ଦେବେ। ତେଣୁ ଦ୍ୱାରପାଠ ଯାଇ ଭଗବାନ କହିଲେ ଯେ ଏମିତି ବ୍ରହ୍ମା ଆସିଛନ୍ତି ଦର୍ଶନ କରିବା ପାଇଁ, ଆପଣଙ୍କର ଅନୁଭବ ଚାହୁଁଛନ୍ତି। ମୁଁ ତାଙ୍କୁ ପଚାରେ କୋଉ ବ୍ରହ୍ମା, ଯେତେବେଳେ ଏହି ପ୍ରଶ୍ନ ଶୁଣିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହେଇଗଲେ ବ୍ରହ୍ମା, କିନ୍ତୁ ବ୍ରହ୍ମାଣ୍ଡରେ ତ ଗୋଟିଏ ଜଣେ ବ୍ରହ୍ମା, ଆଉ ଦ୍ୱିତୀୟ ବ୍ରହ୍ମା କିଏ ଅଛନ୍ତି ବୋଲି ମୁଁ କହିବି, ଆଉ ଆମ ବ୍ରହ୍ମା ଆସିଲି ବୋଲି ଗୋଟିଏ ତ ଜଣେ ବ୍ରହ୍ମା। ଆଉ ଭାରତରେ ଯଦି କୁହାଯିବ ପ୍ରେସିଡେଣ୍ଟ ବର୍ତ୍ତମାନ କିଏ ଅଛନ୍ତି, ଅଛନ୍ତି ଆଉ କିଏ ପ୍ରେସିଡେଣ୍ଟ, ଆଉ କିଏ ଜଣେ ତ ପ୍ରେସିଡେଣ୍ଟ ଅଛନ୍ତି ନା, ତା ପ୍ରଧାନମନ୍ତ୍ରୀ ଜଣେ ଅଛନ୍ତି ନା, ଆଉ କ'ଣ ଦ୍ୱିତୀୟ ଜଣ ପ୍ରଧାନମନ୍ତ୍ରୀ ଅଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଶୁଣିଲେ ଭଗବାନଙ୍କ କହୁଛନ୍ତି କ'ଣ କହିବେ, ବାଧ୍ୟ କହିଲେ ସେ ଯାଇ କୁହ ଯେ ଚାରି ସନ, ଯେଉଁ ଚାରି କୁମାର ଚତୁସନ, ସନକ ସନାତନ ସନନ୍ଦନ ସନତ କୁମାର, ଇଏ ହେଉଛି ବ୍ରହ୍ମାଙ୍କର ଚାରି ପ୍ରଥମ ପୁତ୍ର ହେଉଛି ଚାରି କୁମାର, ଚାରି କୁମାରଙ୍କର ପିତା ଆସିଲେ ଆପଣ ଦର୍ଶନ କରିବା। ତେଣୁ ଏ କଥା ଯେତେବେଳେ ଦ୍ୱାରପାଳ ଯେ କହିଲେ ସେତେବେଳେ ତାଙ୍କୁ ଅନୁମତି ମିଳିଲା। ତେଣୁ ବ୍ରହ୍ମ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଆଉ କିଏ ବ୍ରହ୍ମ ଅଛନ୍ତି କି, ମୁଁ ଜାଣିନି ଆଉ କିଏ ଅଛନ୍ତି କି, ଏ କଥା ଚିନ୍ତା କରୁଛନ୍ତି। ଭଗବାନ ତାଙ୍କ କହିବା ପୂର୍ବରୁ ସେ ସମସ୍ତ ଯେଉଁ ବ୍ରହ୍ମାଣ୍ଡ ସବୁ ରହିଛି, ସେ ବ୍ରହ୍ମାଣ୍ଡର ବ୍ରହ୍ମାମାନଙ୍କୁ ସବୁ ସ୍ମରଣ କରୁଛନ୍ତି। ତେଣୁ ସେ ସବୁ ବ୍ରହ୍ମାମାନେ ଆସୁଛନ୍ତି, କିଏ ଦଶମୁଖ, କିଏ ଶହେ ମୁଖ, କିଏ ହଜାର ମୁଖ, କିଏ ଦଶ ହଜାର ମୁଖ, ଚେତନ ଚେତନ ସବୁ ବର୍ଣ୍ଣନା କରାଯାଉଛି। ଏବଂ ତାଙ୍କ ଆଗରେ ବର୍ଣ୍ଣନା କରାଯାଉଛି, ଇଏ ଆମର ଯେଉଁ ବ୍ରହ୍ମା ଯେ ଗୋଟେ ହାତୀ ଆଗରେ ମଶାଟେ ରହିଲେ ଯେଉଁଭଳିଆ ସେଇଭଳିଆ ତାଙ୍କ ଅବସ୍ଥା ହେଇଛି। ତେଣୁ ସେ ସେଇଠି ଜାଣିପାରିଲେ ପ୍ରକୃତରେ ସେମାନେ ଦେଖିପାରନ୍ତି ବ୍ରହ୍ମାଙ୍କୁ, ସେମାନେ ଭଗବାନଙ୍କୁ ପ୍ରଣାମ କରିକି ତାଙ୍କ ସହିତ ତାଙ୍କୁ ସ୍ତୁତି କରିକି ଭଗବାନଙ୍କ ବିଧାନ ବି ଯାଉଛନ୍ତି। ବ୍ରହ୍ମାର ସେଇଠି ଜ୍ଞାନ ଯେ ଅନେକ ବ୍ରହ୍ମାଣ୍ଡ, ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏବଂ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ଏହିଭଳି ବିଭିନ୍ନ ପ୍ରକାର ଜୀବ, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡରେ। ଭଗବାନଙ୍କର ଯେଉଁ ଲୀଳା କୁରୁକ୍ଷେତ୍ର ଯୁଦ୍ଧ ହେଇଥିଲା ଯେଉଁ 5000 ବର୍ଷ ତଳେ, ବର୍ତ୍ତମାନ ମଧ୍ୟ କେଉଁଠି କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିବ, ବର୍ତ୍ତମାନ ମଧ୍ୟ କେଉଁଠି ଶଙ୍ଖ ବାଜୁଥିବ, ଭୀଷ୍ମ ଶଙ୍ଖ ଫୁଙ୍କୁଥିବେ, ଯଥା ସେଇ ହେଡ୍ ଯୁକ୍ତି ମହାଦେଶ ସମୟରେ ଛୁଟୁ ବା କ'ଣ, ଇଏ ସମସ୍ତେ ଦିବ୍ୟ ସାକୁ ପଦର୍ଭତୁ ପାଣ୍ଡବ ମାଧବ ପାଣ୍ଡବ ସେବେ, ବର୍ତ୍ତମାନ ମଧ୍ୟ କେଉଁଠି ମାଧବ ଭଗବାନ ଶଙ୍ଖ ଫୁଙ୍କୁଥିବେ, ବର୍ତ୍ତମାନ ମଧ୍ୟ ଚାଲିଥିବ, କେଉଁଠି କେଉଁ ବ୍ରହ୍ମାଣ୍ଡରେ କେଉଁ କେଉଁ ଲୀଳା ସବୁ ଚାଲିଛି, ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କହିଛନ୍ତି। ତେଣୁ ଏଇ ଯେଉଁ ଜ୍ୟୋତି ଯେଉଁ ରହିଛି, ଭଗବାନଙ୍କ ଯେଉଁ ଜ୍ୟୋତି ରହିଛି, ଏଇ ଜ୍ୟୋତିଟା ଆମର ଭୌତିକ ଜଗତରେ ଆସିପାରୁନି କାହିଁକି, ନା ଏ ମହତତ୍ଵ ଦ୍ୱାରା ଆଚ୍ଛାଦିତ ହେଇଯାଇଛି। ତେଣୁ ସମଗ୍ର ସୃଷ୍ଟିର ଆପଣ ଯେଉଁମାନେ ମୁକ୍ତି ପ୍ରାପ୍ତ ହେବେ, ଯେଉଁମାନେ ଚିତ୍ ଜଗତ ଯିବେ, ସେମାନେ ଦେଖିପାରିବେ ଏ ସମଗ୍ର ସୃଷ୍ଟି ଯେଉଁ ରହିଛି ତାର ଗୋଟିଏ ଅଂଶଟି ଅନ୍ଧକାରମୟ ରହିଛି, ତେଣୁ ସେଇ ଅଂଶଟି ହେଉଛି ଭୌତିକ ଜଗତ। ଏଇ ଭୌତିକ ଜଗତ ହେଉଛି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ତେଣୁ ଆମର କଳ୍ପନାର ବାହାର ଜିନିଷ। ତେଣୁ ଏଇ ଯେଉଁ ଯେତେ ସବୁ ସୂର୍ଯ୍ୟ ଚନ୍ଦ୍ର ଯେତେ ସବୁ ଅଛି ଜ୍ୟୋତିଷ ଅଭିତ ଜ୍ୟୋତି, ତାଙ୍କର ଯେଉଁ ଆଲୋକ ଆସୁଛି କେଉଁଠୁ ଆସୁଛି, ଭଗବାନଙ୍କର ସେ ଆଲୋକ ଆସୁଛି। ବ୍ରହ୍ମସଂଚାର ମନେ କରାଯାଇଛି ଯେ ତାଙ୍କର ଆଲୋକରେ ସମଗ୍ର ଏ ସୂର୍ଯ୍ୟ ଚନ୍ଦ୍ର ଇତ୍ୟାଦି ସମସ୍ତେ ସେ ଆଲୋକ ପ୍ରାପ୍ତ ହେଉଛି ତାଙ୍କର ଆଲୋକ। ତେଣୁ ଏଇ ଯେଉଁ ଜ୍ୟୋତିଷ ଅଭିତ ଆମର ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ନକ୍ଷତ୍ରାଣ ଅହମ୍ ଶଶି, ନକ୍ଷତ୍ର ଶଶି ବା ଚନ୍ଦ୍ରକୁ ନକ୍ଷତ୍ର ବୋଲି କୁହାଯାଉଛି, ସୂର୍ଯ୍ୟ ମଧ୍ୟ ନକ୍ଷତ୍ର ବୋଲି କୁହାଯାଉଛି, ଏମାନେ ସବୁ ମାନେ ରବିବାର କ'ଣ ସୋମବାର ହେଇଛି, ରବିବାର ସୋମ ଚନ୍ଦ୍ର ହେଉଛନ୍ତି ସୋମ ଏବଂ ରବି ହେଉଛନ୍ତି ସୂର୍ଯ୍ୟ। ରବିବାର ପରେ କାହିଁକି ସୋମବାର ହେଉଛି ଶାସ୍ତ୍ର ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟଙ୍କ ଠାରୁ ଆହୁରି ଅନେକ ଦୂରରେ ଚନ୍ଦ୍ର ରହିଛନ୍ତି। ତେଣୁ ଭଗବତ ଗୀତାର ମହାପୁରୁଷ ନକ୍ଷତ୍ରାଣାମ ଅହଂ ଶଶୀ, ସୂର୍ଯ୍ୟ ଚନ୍ଦ୍ର ଇତ୍ୟାଦି ଯେଉଁ ନକ୍ଷତ୍ର ଅଛି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଚନ୍ଦ୍ର, ନକ୍ଷତ୍ରାଣାମ ଅହଂ ଶଶୀ। ତେଣୁ ଏମାନଙ୍କ ଯେଉଁ ଆଲୋକ ଯେଉଁ ରହିଛି ଏସବୁ ଆଲୋକ କେଉଁଠୁ ଆସୁଛି ନା ସେ ଭଗବାନଙ୍କର ଶରୀରର ଅଙ୍ଗ ଜ୍ୟୋତିକୁ ସେଟା ସେ ଜ୍ୟୋତି ଆସୁଛି। ଜ୍ୟୋତିଷାମକୃତ ଜ୍ୟୋତି ତମସା ପରମ ଉଚ୍ଚତି, ଏବଂ ଏ ଅନ୍ଧକାରଠାରୁ ବହୁତ ଦୂରରେ ସେ ଭଗବାନ ଅଛି, ତମସା ପରମ ଉଚ୍ଚତି। ଭଗବାନ ଯଦି ଚାହିଁଲେ ଭଗବାନ ପାଖରେ କେବେ ହେଲେ ଅନ୍ଧକାର ରହିପାରିବନି। ଅନ୍ଧକାର ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ଲୋକରେ ଆମର ଏ ପୃଥିବୀରେ ଯେତେବେଳେ ଦିନବେଳା ସୂର୍ଯ୍ୟ ଉଦୟ ହେଉଛନ୍ତି ବା ଅସ୍ତ ହେଉଛନ୍ତି, ଉଦୟ ଅସ୍ତ ହେଇଗଲା ପରେ ଆଉ ସୂର୍ଯ୍ୟଙ୍କୁ ଆମେ ଦେଖିପାରୁନୁ, ଅନ୍ଧକାର ଆସିଯାଉଛି। କିନ୍ତୁ ସୂର୍ଯ୍ୟ ଲୋକରେ କ'ଣ ଅନ୍ଧକାର ରହୁଛି କି? ତାଙ୍କର ଆଲୋକ ସବୁବେଳେ ରହୁଛି। ତେଣୁ ସେଭଳି ଭଗବାନ ହେଉଛନ୍ତି ସବୁବେଳେ ଜ୍ୟୋତିର୍ମୟ, ଜ୍ୟୋତିଷ ତମସା ପରମ ଉଚ୍ଚତି, ଏବଂ ଜ୍ଞାନ 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 ଗମ୍ୟମ ପୁରୀ ସର୍ବସ୍ୱ ବିସ୍କୃତମ, ସମସ୍ତ ସମସ୍ତଙ୍କ ହୃଦୟରେ ଭଗବାନ ଏଭଳି ଭାବେ ରହିଛନ୍ତି। ଜ୍ଞାନ 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 ଗମ୍ୟମ ଭଗବତ ପ୍ରଧାନମନ୍ତ୍ରୀ ମହାନ କହିଛନ୍ତି ଯେ ସର୍ବସ୍ୱ ଚାହା ହୃଦୟ ନିଷ୍ଠ ମତ ସ୍ମୃତି ଜ୍ଞାନ ଅପହନାଞ୍ଚ। ଆମେ ଯେଉଁ ଜ୍ଞାନ ପାଉଛେ ଏ ଜ୍ଞାନଟା କେଉଁଠୁ ଆସୁଛି? ଏ ଜ୍ଞାନଟା ଭଗବାନ ଦେଉଛି, ମତ ସ୍ମୃତି ଜ୍ଞାନ ଅପହନ। ବହୁତ ଲୋକ ଦେଖିଲେ ଆମେ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଏବଂ ବହୁତ ଅଜ୍ଞାନୀ ବ୍ୟକ୍ତି ମଧ୍ୟ ଅଛନ୍ତି। ତେଣୁ ସେହି ପରିମାଣରେ ଭଗବାନ ଯାହାକୁ ଯେତେ ଅଧିକା ଜ୍ଞାନ ଦେଉଛନ୍ତି ସେ ସେତେବେଳେ ଏତେ ବିରାଟ ଜ୍ଞାନ ହେଇପାରୁଛି। ଯାହାକୁ ଯଦି ଜ୍ଞାନ ଦେଉଛନ୍ତି ସେ ସେତିକି ଜ୍ଞାନ ସେ ପ୍ରାପ୍ତ ହେଉଛି। ଏବଂ ଭଗବାନ କହୁଛନ୍ତି ଯେ ଯେଉଁମାନେ ତେଷାମ ସତଯୁକ୍ତାନାମ ଭଗତାନ ପୂର୍ବକ ଦଦାମି ବୁଦ୍ଧି ଯୋଗାମ କାମ ଜୈନ ମା ଉପଜାମ, ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇକିରି ଭଗବାନଙ୍କ ଭଜନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ହରେ ରାମ ରାମ, ଯେଉଁମାନେ ଭଗବାନଙ୍କ ଭଜନ କରୁଛନ୍ତି ଭଗବାନ ଦୁର୍ବଳ କ'ଣ ଦଦାମି ବୁଦ୍ଧି ଯୋଗାମ କାମ। ଜ୍ଞାନ ଏବଂ ବୁଦ୍ଧି ଦୁଇଟି ଜିନିଷ ରହୁଛି, ଗୋଟେ ଜ୍ଞାନ ହେଉଛି ଥିଓରିଟିକାଲ, ବୁଦ୍ଧି ହେଉଛି ପ୍ରାକ୍ଟିକାଲ ବିଜ୍ଞାନ, ଗୋଟେ ବିଜ୍ଞାନକୁ ବୁଦ୍ଧି କରି କୁହାଯିବ ଲୋକ ଟ୍ରାନ୍ସଲେସନ୍ କରିଛନ୍ତି। ନଲେଜ୍ ଆଉ ଗୋଟେ ହେଉଛି ୱିଜଡମ୍, ଏମିତି ଭଳି ବର୍ଣ୍ଣନା ଟ୍ରାନ୍ସଲେସନ୍ କରିଛନ୍ତି ପ୍ରଭୁପାଦ ମହାରାଜ। ବୁଦ୍ଧି ହେଉଛି ଏ ଜ୍ଞାନଟା ଯେତେବେଳେ ଆମ ଜୀବନରେ ଲଗାଉଛେ କାର୍ଯ୍ୟକାରୀ କରାଉଛେ ପ୍ରାକ୍ଟିକାଲ ନଲେଜ୍ ଦ୍ୟାଟ୍ ଇଜ୍ ବୁଦ୍ଧି ବା ବିଜ୍ଞାନ। ତେଣୁ ଜଣେ ଯେତେବେଳେ ଭଗବାନ ସହିତ ସବୁ ଯୁକ୍ତ ହେଇକି ଭଗବାନ ଭଜନ କରୁଛନ୍ତି ଭଗବତ ଦଶମଧ୍ୟ ତେଷାମ ସତଯୁକ୍ତାନାମ ଭଗତାନାମ ପୂର୍ବକ ଦଦାମି ବୁଦ୍ଧି ଯୋଗାମ ଜୈନମ ଜ୍ଞାନ, ତାକୁ ମୁଁ ପ୍ରକୃତ ଜ୍ଞାନ ଦେଉଛି ଯାହାଫଳରେ କି ସେମାନେ ଭଗବାନ ମାନେ ମୋ ପାଖକୁ ଆସିପାରିବେ। ତେଷାମ ଦଦାମି ବୁଦ୍ଧି ଯୋଗାମ ଜୈନମ ବଜାନ୍ତି, ଯାହାଦ୍ୱାରା କି ଯେଉଁ ଜ୍ଞାନ ଦ୍ୱାରା ସେମାନେ ଭଗବାନ ପାଖକୁ ଯାଇପାରିବେ, ଭଗବାନ ପାଖକୁ ଯାଇପାରିବେ। ତେଣୁ ଜ୍ଞାନ ଜ୍ଞେୟ ଜ୍ଞେୟ ହେଉଛନ୍ତି ସେ ଭଗବତ ତତ୍ତ୍ୱ ବା ପରମାତ୍ମା ତତ୍ତ୍ୱ ହେଉଛନ୍ତି ସେ, ଏବଂ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ଏବଂ ଜ୍ଞାନର ଅନ୍ତିମ ସୀମା କିଏ ନା ଆମ ଶାସ୍ତ୍ରରେ ପ୍ରଭାବ ଜ୍ଞାନ କହିବା କେମିତି ଭଗବତୀତା ମଧ୍ୟ ଭଗବାନ କହିଛି ସପ୍ତମ ଅଧ୍ୟାୟରେ, ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମହାତ୍ମା ପିତାଜେ ବାସୁଦେବ ଶରଣୀତି ସମାତ୍ମା ସୁଦେବ, ଅର୍ଥାତ୍ ଯେଉଁ ଜ୍ଞାନ ଦ୍ୱାରା ଜଣେ ଯେତେବେଳେ ବାସୁଦେବକୁ ଜାଣିପାରୁନାହାନ୍ତି ସବୁ ଜିନିଷର କାରଣ, ସବୁ କାରଣର କାରଣ ହେଉଛନ୍ତି ବାସୁଦେବ, ବାସୁଦେବ ସର୍ବନୀତି, ତାହେଲେ ବୁଝିବାକୁ ପଡ଼ିବ ଯେ ସେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି। ସେହି ଜ୍ଞାନ ପ୍ରାପ୍ତ ହେବା ପାଇଁ ଦରକାର ପଡ଼ିଲେ ବହୁତ ଜନ୍ମ ଲାଗିଯାଇପାରେ, ବହୁନାମ ଜନ୍ମ ନାମନ୍ତେ ଜ୍ଞାନ, ଯେଉଁମାନେ ପ୍ରକୃତ ଜ୍ଞାନୀ ସେମାନେ ବାସୁଦେବଙ୍କ ଶରଣରେ ଯିବେ, ମହାନ୍ ପ୍ରକୃତ। ତେଣୁ ଅନ୍ୟତ୍ର ଆମେ ଏକଥା କହିବା ଯେ ଯେଉଁମାନେ ବାସୁଦେବଙ୍କ ଶରଣରେ ଯାଉନାହାନ୍ତି ସେମାନେ ପ୍ରକୃତ ଜ୍ଞାନୀ ନୁହଁ, ତାଙ୍କର ଜ୍ଞାନ ହେଉଛି ଲିମିଟେଡ୍ ସୀମିତ ଜ୍ଞାନ। ସୀମିତ ଜ୍ଞାନ ଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରିବେ। ତେଣୁ ଭଗବାନ କହୁଛନ୍ତି ଯେ ଜ୍ଞାନ ଜ୍ଞେୟଂ ଜ୍ଞାନ ଗମ୍ୟଂ, ଜ୍ଞାନର ଅନ୍ତିମ ସୀମା ହେଉଛି ଏଇ ମୃତ୍ୟୁକୁ ପାର ହୋଇଯିବା। କାହିଁକି ଜଣେ ପ୍ରଭୁ ଇଏ ହେଉଛି ଭଗବାନଙ୍କର ବୈଜ୍ଞାନିକମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ। ବୈଜ୍ଞାନିକମାନେ ଏତେ ଜ୍ଞାନ ଅଛି ତାଙ୍କର, ଏତେ ଉଦ୍ଭାବନ କରୁଛନ୍ତି, କିନ୍ତୁ ଏଇ ଯେ ଭୌତିକ ଜଗତର ମୂଳ ସମସ୍ୟାଟାକୁ ସମାଧାନ କରିପାରିଛନ୍ତି କି? ଭଗବାନ କହୁଛନ୍ତି ଏଇ ତ୍ରୟୋଦଶରେ ଜ୍ଞାନ ବିଷୟରେ ବର୍ଣ୍ଣନା କରିଛନ୍ତି, ସେଥିରେ କୁହାଯାଇଛି ଜ୍ଞାନ ବିଷୟରେ ଭଗବାନ ବର୍ଣ୍ଣନା କରିସାରିଛନ୍ତି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦୋଷ। ତେଣୁ ବୈଜ୍ଞାନିକମାନେ ଯେତେ ଗବେଷଣା କଲେ ମଧ୍ୟ ଏ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଜରା ବ୍ୟାଧିକୁ ଦୂର କରିପାରିବେ କି? ବୈଜ୍ଞାନିକ ଦୂର କରିପାରିବେ କି? ଅର୍ଥାତ୍ ସେ ଜ୍ଞାନ ଗମ୍ୟ ଅନ୍ତିମ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ। ଯଦି ଭଗବାନଙ୍କ ସ୍ମରଣ ନଯିବା ପର୍ଯ୍ୟନ୍ତ ଜଣେ ଭଗବାନ ତାଙ୍କୁ ସେ ଜ୍ଞାନ ପ୍ରଦାନ କରିବେ। ଯେଉଁମାନେ ଭଗବାନଙ୍କ ସ୍ମରଣ ଯିବେ ବାସୁଦେବ ସରଣୀତି ସେମାନେ ମହାତ୍ମା ହେଇଯିବେ, ଭଗବାନଙ୍କ ଜ୍ଞାନ ଦେବେ, ଯେଉଁ ଜ୍ଞାନ ମାଧ୍ୟମରେ ସେମାନେ ଭଗବାନ ପ୍ରାପ୍ତ ହୋଇପାରିବେ ଏବଂ ଭଗବାନ ପ୍ରାପ୍ତ ହେବେ ସେ ଜନ୍ମମୃତ୍ୟୁ ଧରାବାଦୀ ରୂପକୁ ପାଳନ କରିବେ। ଜୟ ଶ୍ରୀମଦେବୀ ବୈଷ୍ଣବ।